ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 46 अध्याय श्लोक 3 10 46 3। दशम स्कंद 46 अध्याय श्लोक 3। गच्छोद्धव व्रजं सौम्या गच्छोद्धवं व्रजं सौम्यां पित्रौ नौ पितृप्रीतिमावह गोपीनां मद्वियोगाधिं मत्संदेशैर्विमोचया गच्छोद्धव व्रजं सौम्यं पित्रौ नौ पितृमावह गोपीनां मद्वियोगाधिं मत्संदेशैर्विमोचया। गच्छोद्धव व्रजं सौम्यं प्रीतो नौ प्रीतिमावह गोपीनां मद्वियोगाधिं मत्संदेशैर्विमोचया। आगे पाठ करिए, सार पाठ करिए। हाँ पढ़ो पढ़ो पढ़ो। गच्छोद्धव व्रजं सौम्यं पित्रौ नौ प्रीतिमावह गोपीनां मद्वियोगाधिं मत्संदेशैर्विमोचया। 3 10 46 3। गच्छोद्धव व्रजं सौम्यं पित्रौ नौ प्रीतिमावह गोपीनां मद्वियोगाधिं मत्संदेशैर्विमोचया। हरे कृष्ण। सर्वप्रथमे श्री श्री गोविंदाय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री श्री राधा कृष्णचंद्र, श्री श्री लक्ष्मी नृसिंहदेव, श्री श्री सीताराम लक्ष्मण लक्ष्मणकर पाद पद्मी मत प्रणति निवेदन करी। इसकन प्रतिष्ठा आचार्य श्री श्रीमद ऐसी भक्ति वेदांत स्वयं प्रभुपाद महाराज के पाद पद्मे मोर प्रणति निवेदन करी। श्री गुरुदेव श्री श्रीमद भक्ति स्वरूप दामदर स्वयं गुरु महाराज के पाद पद्मे मोर प्रणति निवेदन करी। समस्त साधुगुरु वैष्णव तथा उपस्थित वैष्णव सज्जन बृंद मातृवृंद को मोर प्रणति निवेदन करी। आज आम श्रीमद भागवतम दशम स्कंद 46 अध्यायर 3 नंबर श्लोक कथा आरंभ करवा। गत काली जो श्लोक विश्राम देते कथा को सही आरंभ करवा। भगवान उद्धवंकर पाणी उद्धवंकर हस्त को हस्त धारण करी पाणीनां पाणी एभली भाव सन्देश दौंती वृंदावन को सन्देश दौंती। गत काली आम से दुईटी श्लोक आलोचना करते आज 3 नंबर श्लोक आलोचना करवा। तेणु ये 3 नंबर श्लोक भगवान कौन गच्छोद्धव व्रजं सौम्य। हे उद्धव ये सौम्य व्रजं सौम्य गच्छोद्धव आम कल कही उद्धव अर्थ हो उत्सव उत्सव से शुद्ध हे सौम्य सौम्य संबोधन कर सौम्य उद्धव व्रजं गच्छ भगवान कौन व्रजं गच्छ नौ कह आवयो नौ आवयो नौ कह आम दुईजकर कृष्ण और बलराम दुईजकर पित्रो यशोदानंदयो पित्रो कहले यशोदा एवं नंद को बुझौती प्रीतिमावह प्रीतिमावह कहले सुखम प्रापय सुख प्रदान कर मत संदेश केमिना मत संदेश मोर ଯେଉଁ ବାର୍ତ୍ତା ଦେବି ମେସେଜ୍, ସେତେବେଳେ ମଧ୍ୟ ମେସେଜ୍ ଥିଲା, ଏବେ ଯେଉଁ ମେସେଜ୍ ଆସିଛି ସେତେବେଳେ ମଧ୍ୟ ମେସେଜ୍ ଥିଲା, ଭଗବାନ ବାର୍ତ୍ତା ଦେଉଛନ୍ତି ବୈକୁଣ୍ଠ ଧାମର ବାର୍ତ୍ତା। କେତେ ଜଣ ଜାଣିଛନ୍ତି ସେ ବୈକୁଣ୍ଠ ଧାମର ବାର୍ତ୍ତା? ଏଇ ଭୌତିକ ଜଗତର ଯେଉଁ ବାର୍ତ୍ତା, କରୋନାର ବାର୍ତ୍ତା ବର୍ତ୍ତମାନ ସମସ୍ତେ ଚାରିଆଡ଼େ ପ୍ରଚାରିତ ହୋଇଯାଇଛି, ବୈକୁଣ୍ଠର ବାର୍ତ୍ତା ବିଷୟରେ କେହି ଜାଣିନାହାନ୍ତି। ବୈକୁଣ୍ଠ ବାର୍ତ୍ତା ଯଦି ଶୁଣିବେ ତାହେଲେ କରୋନାର ବାର୍ତ୍ତା ପ୍ରତି ଆଉ କୌଣସି ତାଙ୍କର ଭୟ ରହିବ ନାହିଁ। ମତ ସନ୍ଦେହ ଭଗବାନ ବାର୍ତ୍ତା ଦେଉଛନ୍ତି, ଗୋପୀ ନାମ ତାଙ୍କ ଗୋପୀମାନଙ୍କ ପାଖକୁ ମଧ୍ୟ ବାର୍ତ୍ତା ଦେଉଛନ୍ତି। ମତ ବିୟୋଗାଧୀ ମୋର ମତ ବିରହ ବ୍ୟଥା, ମୋ ବିରହରେ ସେ ଯେଉଁ ଯନ୍ତ୍ରଣା ପାଉଛନ୍ତି, ବ୍ୟଥା ପାଉଛନ୍ତି, ବିମୋଚୟ ତାଙ୍କୁ ସେଇଟାକୁ ଦୂରୀକରୁ, ଏଇଟାକୁ ଦୂରୀକରଣ କର। ତେଣୁ ଆମେ କାଲି ଦୁଇ ନମ୍ବର ଶ୍ଳୋକ ଯେଉଁ କହିଥିଲେ, ଦୁଇ ନମ୍ବର ଶ୍ଳୋକରେ ଗୋଟେ ସନାତନ ଗୋସ୍ୱାମୀଙ୍କର ଟୀକା ମୁଁ ଛାଡ଼ିଦେଇଥିଲି, ତଥାପି ମୁଁ କହିଦେଇଥିଲି, ସେଇଟା ପାଠ ନକଲେ ମଧ୍ୟ ସେଇଟା କହିଦେଇଥିଲି। ଯାଇ ହଉ, ବର୍ତ୍ତମାନ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଏ ଶ୍ଳୋକ ଭାଷ୍ୟରେ ଯେ ମତ ଏଠି ଯେଉଁ କୁହାଗଲା ଆବହ ପ୍ରୀତିମା ଆବହ, ଆବହ ଶବ୍ଦର ଅର୍ଥ ହେଉଛି କ'ଣ? ତା'ର ଅର୍ଥ ହେଉଛି ସମ୍ୟକ ବହ ପ୍ରାପୟ, ଯେମିତି ବନ୍ୟା ବନ୍ୟାରେ ସବୁ ପ୍ଲାବନ ଆସିଯାଉଛି ସେହିଭଳି ଭାବରେ ଏଇ ଗୋଟେ ପ୍ଲାବନ ଦେବ, ଯେଉଁ ବିରହରେ ରହିଛନ୍ତି ସେଇଟାକୁ ପୁରା ଦୂରୀକରଣ କରିବ। ଏହିଭଳି ଭାବରେ ବହ ଶବ୍ଦ ବ୍ୟବହାର କରାଗଲା, ଆବହ ପ୍ରୀତି ଆବହ। ତେଣୁ ବିମୋଚୟେ ଇତି ଅନେନ ମତ୍ ବିୟୋଗାଧି ତାସାଂ ହୃଦି ଦୃଢ଼େନ ଗ୍ରନ୍ଥିନା ନିବଦ୍ଧ ଇତି ଜ୍ଞାପୟତି। ଭଗବାନଙ୍କ ସହିତ ଗୋପୀମାନଙ୍କର ହୃଦୟ ଗ୍ରନ୍ଥି ପଡ଼ିଯାଇଥିଲା, ଏଇଟାର ଅର୍ଥ ହେଉଛି ସେଇଟା। ତେଣୁ ବର୍ତ୍ତମାନ ଭଗବାନ ବିରହରେ ତାଙ୍କ ବହୁତ ମନ ସ୍ଥାପ ହେଉଛି, ମତ୍ ବିୟୋଗ ଆଦି। ତେଣୁ ତତ୍ ବିମୋଚୟ ସେଇଟାକୁ ମୋଚନ କର, ବା ବିଶେଷ ଭାବରେ ମୋଚନ କର ମୋର ସନ୍ଦେଶ ଦ୍ୱାରା। ନ ତୁ ତତ୍ ବାକ୍ ବାକ୍ ଚାତୁର୍ଯ୍ୟାଦି ଘି, ଉଦ୍ଧବ ବହୁତ ବୁଦ୍ଧିମାନ ଅଛନ୍ତି, କିନ୍ତୁ ଭଗବାନ କହିଲେ ମତ୍ ସନ୍ଦେଶେଇ ନ ତୁ ମତ୍ ସନ୍ଦେଶେଇ କହିବାର ଉଦ୍ଦେଶ୍ୟ ହେଉଛି ତୁମେ ତୁମର ଯେଉଁ ବାକ୍ଚାତୁରୀ ରହିଛି ସେଇଟା ଦ୍ୱାରା ନୁହଁ। ଇଏ ବହୁତ ବୁଦ୍ଧିମାନ, କିନ୍ତୁ ଭଗବାନ ମତ୍ ସନ୍ଦେଶେଇ କହିଲେ, ମୋର ସନ୍ଦେଶ ଏ ଉଦ୍ଧବ ସନ୍ଦେଶ ଭଗବାନ ଦେଇଛନ୍ତି ସେ ସନ୍ଦେଶ ମତ୍ ସନ୍ଦେଶେଇ। ଅବଶ୍ୟ ଉଦ୍ଧବକୁ ମଧ୍ୟ କହିବେ ତୁମେ ମଧ୍ୟ କିଛି ତୁମର ବୁଦ୍ଧି ପ୍ରୟୋଗ କରିବ, କେମିତି ପରିସ୍ଥିତି ଦେଖିକି ସେସବୁ କଥା କହିବ, କିଭଳି କହିବାକୁ ପଡ଼ିବ। ମତ୍ ସନ୍ଦେଶେଇରପି ବହୁଭିରେବ ନ ତୁ ସନ୍ଦେଶେନ ଏକେନ ଜ୍ଞାନଯୋଗ ଉପଦେଶେନ। ଭଗବାନ ଯେଉଁ ସନ୍ଦେଶ ଦେଇଥିଲେ ବହୁଭି ଅନେକ ପ୍ରକାର ସନ୍ଦେଶ ଦେଇଛନ୍ତି, କେବଳ ଗୋଟିଏ ସନ୍ଦେଶ ଦେଇନାହାନ୍ତି, ଜ୍ଞାନ ଯୋଗ ଉପଦେଶ, ଜ୍ଞାନ ଉପଦେଶ ବା ଯୋଗ ଉପଦେଶ ଦେଇନାହାନ୍ତି, ଅନେକ ପ୍ରକାର ସନ୍ଦେଶ। ନ ତୁ ଦ୍ୱାଭ୍ୟାଂ ତଦନନ୍ତରଂ ବକ୍ତବ୍ୟଭ୍ୟାମ ସନ୍ଦେଶାଭ୍ୟାମ ମତ୍ ପ୍ରାପ୍ତୁ ପାୟଶ୍ୱାସନାଭ୍ୟାମ ତତ୍ ପ୍ରେମ ଅଗ୍ନିଜ୍ୱାଳା ଭସ୍ମଭା। ଯେମିତି ବର୍ତ୍ତମାନ ଯେଉଁ ମୋର ବିରହରେ ସେ ଯେଉଁ ଜ୍ୱାଳା ଅଗ୍ନି ତାଙ୍କର ହୋଇଛି, ଅଗ୍ନି ତାଙ୍କର ଶରୀରରେ ଜାହାତ ହୋଇଛି, ଇଏ ଯେଉଁ ମୋର ସନ୍ଦେଶ ରୂପକ ଜଳ ଦ୍ୱାରା ପ୍ଲାବନ କରିଦେବ ତାଙ୍କର ସେ ଯେଉଁ ରହିଛି ଦୁଃଖ ରହିଛି ବା ଯେଉଁ ଅଗ୍ନି ରହିଛି ସେ ନିର୍ବାପଣ ହୋଇଯିବ। କିନ୍ତୁ ସର୍ବାନ୍ତେ ପ୍ରକାଶିତ ହେଇ ତା ବି ଅନ୍ୟତ୍ର ଜ୍ଞାପନେ ନ ସନ୍ଦେଶେଇ ରହସ୍ୟ ବ୍ୟଞ୍ଜକେଇ ବହୁଭିରେବ। କିନ୍ତୁ ଇଏ ରହସ୍ୟ ପ୍ରକାଶକ, ବହୁ ସନ୍ଦେଶ ସବୁ ରହସ୍ୟ ସବୁ ରହିଛି ଆଧାରେ, ଗୋଟିଏ ପ୍ରକାର କଥା ଥିବ, ବିଭିନ୍ନମାନଙ୍କୁ ବିଭିନ୍ନ ପ୍ରକାର କଥା ଆସୁଥିବ, ବୁଝା ପଡ଼ୁଥିବ ଗୋଟିଏ କଥା। ନାରଦ ମୁନି ଏକଥା ଯେତେବେଳେ ଦକ୍ଷଙ୍କର 10,000 ପୁତ୍ର ଯାଇଥିବେ ତପସ୍ୟା କରିବା ପାଇଁ, ପ୍ରଜା ସୃଷ୍ଟି କରିବା ପାଇଁ, ନାରଦ ମୁନି ତାଙ୍କୁ ଗୋଟେ କହିଥିବେ, ଏ ରହସ୍ୟ କହିଥିବେ, କୁଟ ବୋଲି ତାକୁ କୁହାଯାଉଛି, କୁଟ ଏଭଳି କୁଟା ସେ କହିଲେ, କୁଟ 10 କୁଟ କହିବେ, 10 କୁଟ ପ୍ରଶ୍ନ କହିବେ, ତା ଦେହରେ ଗୋଟେ ଥିଲା ଏଭଳି ଗୋଟେ ହଂସ ଅଛି ଯାହାର ଅନେକ ପ୍ରକାର ଭାଷା ଅଛି ଜାଣିଛ ସେଭଳିଆ ହସ ତମେ ତପସ୍ୟା ପୂଜା କ'ଣ ତମେ ପ୍ରଜା ସୃଷ୍ଟି କରିବ ଏସବୁ କିଛି ଜାଣିଛ ପ୍ରଜା ସୃଷ୍ଟି କ'ଣ କରିବ ଏଇଭଳି ଭାବରେ ସେ ପ୍ରଶ୍ନ ଥିଲା। ତେଣୁ ଇଏ ଯେଉଁ ଭାଗବତମ ଏଭଳି ଶାସ୍ତ୍ର ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଭଗବାନଙ୍କ କଥା ବୁଝିବା ଏତେ ସହଜ ଜିନିଷ ନୁହଁ। ତେଣୁ ଏଠି ତାଙ୍କର ଯେଉଁ ମତ ସନ୍ଦେଶେଇ ବହୁ ବଚନରେ କୁହାଯାଇଛି ମତ ସନ୍ଦେଶେଇ ବିମର୍ଚ୍ଚୟ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ନ ନ ବହୁବଚନ ତତ୍ ପିତୃକେତ୍ୱନାତ୍ମନ ବହୁମାନନମ ବହୁବଚନରେ କୁହାଗଲା ନ କ'ଣ ଗଚ୍ଛୋଦ ବ୍ରଜସୌ ପିତୃ ନ ପିତୃ ନୌ ପ୍ରୀତିମାବହ ନୌ କହିଲେ ଆମ୍ଭମାନଙ୍କର ବହୁବଚନ ଯେଉଁ କୁହାଗଲା କାହିଁକି କୃଷ୍ଣଙ୍କର ତ ପିତା ଯଶୋଦା ବା ନନ୍ଦ ନନ୍ଦ ପିତା ମାତା ଅଛନ୍ତି ବହୁବଚନ କାହିଁକି କୁହାଗଲା କାହିଁକି କୁହାଗଲା ନା ବୁଝାହେଉଛି ତ ପିତୃକେତ୍ୱ ଆତ୍ମନ ବହୁମାନନମ ତାଙ୍କୁ ସମସ୍ତେ ପିତାମାତା ଏଇଭଳି ମାନେ ଆତ୍ମାନ କହିଲେ ଉଦ୍ଧବ ମଧ୍ୟ ତାଙ୍କୁ ପିତାମାତା ଭଳି ଗ୍ରହଣ କରିବେ ସେଥିପାଇଁ ଆତ୍ମାନ ବହୁମାନନମ ସେ ମଧ୍ୟ ତାଙ୍କୁ ପିତାମାତା ରୂପରେ ଗ୍ରହଣ କରିବେ ସେଥିପାଇଁ ଆମ୍ଭମାନଙ୍କର ବହୁବଚନରେ କୁହାଗଲା। ଏବଂ ଆ କହିଲେ ସମ୍ୟକ ବହତ୍ୱଂ ଆବହ କହିଲେ ସ୍ୱ ଚାତୁର୍ଯ୍ୟେଣ ବଳାଧିବ ପ୍ରାପୟ ଆବହ କହିଲେ ନିଜର ମଧ୍ୟ ତମେ ମଧ୍ୟ ବହୁତ ବୁଦ୍ଧିମାନ ନା ତମେ ମଧ୍ୟ ସବୁ ପ୍ରକାର ବୁଦ୍ଧି ଚେଷ୍ଟା କରିକିରି ତାଙ୍କର ଯେଉଁ ଦୁଃଖ ଅଛି ସେଇଟାକୁ ଦୂର କରିଦେବ। ଆ କହିଲେ ସମ୍ୟକ ବହତ୍ୱଂ ପୂର୍ଣ୍ଣ ଭାବରେ ଦୂର କରିଦେବ ଏଇଭଳି ଭାବରେ ଭଗବାନ ତାଙ୍କୁ କହୁଛନ୍ତି ତାଙ୍କଠାରୁ ଅପେକ୍ଷା କରୁଛନ୍ତି ସେ ତାଙ୍କର ଦୁଃଖକୁ ଦୂର କରିଦେବେ। ନନୁ ତତ୍ର ମମ ବରାକସ୍ୟ କା ଶକ୍ତି ଇତି ଆସକ୍ୟ ସମ୍ବୋଧ ହେଇଛି ହେ ଉଦ୍ଧବ ଯଦି ଉଦ୍ଧବ କହେ ପ୍ରଭୁ ଆପଣଙ୍କର ବିରହରେ ସେମାନେ ଯେଉଁ ତାପ ଅନୁଭବ କରୁଛନ୍ତି ମୁଁ ଗୋଟେ କି ଛାର ବ୍ୟକ୍ତି ଅଧମ ବ୍ୟକ୍ତି ବରାକ ମୁଁ କ'ଣ ଅଛି ମୋର ଜ୍ଞାନ ଅଛି ଶକ୍ତି ଅଛି କ'ଣ ଅଛି ଏଇଟା କାଳେ ଉଦ୍ଧବ ଭାବିବେ ସେଥିପାଇଁ ଭଗବାନଙ୍କୁ ସମ୍ବୋଧନ କରୁଛନ୍ତି ହେ ଉଦ୍ଧବ ଉଦ୍ଧବ କହିବାର ଉଦ୍ଦେଶ୍ୟ ହେଉଛି ପୂର୍ବୋକ୍ତ ସଦ୍ଗୁଣାଗଣ ସଦ୍ଗୁଣାଗଣ ଆଉ ପୂର୍ବରୁ ଯେଉଁ ପ୍ରଥମେ କହିଲେ ଯେ ଉଦ୍ଧବ କିଭଳି ଭାବରେ ନା କୃଷ୍ଣାଂ ପ୍ରବରଂ ମନ୍ତ୍ରୀ କୃଷ୍ଣସ୍ୟ ଦୈତ ସଖା ତାପରେ ଶିଷ୍ୟ ବୃହସ୍ପତି ସାକ୍ଷା ଉଦ୍ଧବ ବୁଦ୍ଧି ସତ୍ତମ ଏ ଉଦ୍ଧବର ସବୁ ଗୁଣ ସବୁ ରହିଛି ତେଣୁ ତୁମର ବହୁତ ଗୁଣ ଅଛି ସେଇ ଗୁଣମାନ ମାଧ୍ୟମରେ ତୁମେ ତାଙ୍କର ଦୁଃଖକୁ ଦୂର କରିବ ଏଇଭଳି ଭାବରେ କହିଲେ ଟୀକା ଟୀକା ଅଛି ଟୀକା ଟୀକା ଦେଇଛନ୍ତି ସେ ବିଶ୍ୱନାଥ ଚକ୍ରବର୍ତ୍ତୀ ଅନେକ ଟୀକା ଅଛନ୍ତି ଅନେକ ଟୀକାକାର ସବୁ ଅଛନ୍ତି ସନାତନ ଗୋସ୍ୱାମୀ ଆପଣ ମଧ୍ୟ ଶକ୍ତି ଦେଇଛନ୍ତି ଆପଣ ମଧ୍ୟ ଟୀକା ଦେଇପାରିବେ ଭାଗବତଙ୍କ ଗୋଟେ ଶ୍ଳୋକରେ ସେଇଟା କହିଛନ୍ତି ଯିଏ ଭଗବତ ପ୍ରବେଶ କରିବ ତାଙ୍କର ମଧ୍ୟ ଆସିବ ସେ ଶକ୍ତି ପ୍ରାପ୍ତ ହେବେ ଭାଗବତଙ୍କ କୃପାରୁ ସେ ମଧ୍ୟ ଶକ୍ତି ପ୍ରାପ୍ତ ହୋଇପାରିବେ ସେମାନେ ମଧ୍ୟ ଟୀକା ଦେଇପାରିବେ କାହିଁକି ଭଗବାନ ଏକଥା କହିଲେ ଆପଣ ମଧ୍ୟ ବାହାର କରିପାରିବେ ଗୋଟେ ପଏଣ୍ଟ ବାହାର କରିପାରିବେ ସନାତନ ଗୋସ୍ୱାମୀ ଏଇଟା ଗୋଟେ ସ୍ଥାନରେ ମୁଁ ଦେଖିଛି ଗୋଟେ ଶ୍ଳୋକରେ କହିଛନ୍ତି ସିଏ ଯେଉଁମାନେ ପ୍ରବେଶ କରିବେ ଭାଗବତଙ୍କୁ ସେମାନେ ମଧ୍ୟ ଟୀକା ଦେଇ ପ୍ରଦାନ କରିପାରିବେ କେଉଁ ପ୍ରସଙ୍ଗରେ ଏକଥା ସବୁ କୁହାଯାଇଛି ଆପଣ ଯଦି ଧ୍ୟାନ କରିବେ ତାହେଲେ ସେ ପଏଣ୍ଟଟା ମଧ୍ୟ ବୁଝିପାରିବେ ଏଇ କାରଣ ଏଇଟା କୁହାଗଲା। ମୁଁ ସେଦିନ କହିଲି ଯେଉଁ ପାଣି ନାମ ପାଣି ମୋର ଆଉ ମନେ ନାହିଁ ମୁଁ ଏ ଯେଉଁ ଆମର ମହାପ୍ରଭୁଙ୍କର ପୂର୍ବରୁ ଲୀଳାରେ ଏସବୁ ପଢ଼ୁଥିଲି ଲେଖା ହେଇଥିଲା ମୋର ମନେ ନାହିଁ କିନ୍ତୁ ଯେତେବେଳେ ମୁଁ କହିଲି ସେତେବେଳେ ମୋର ମନକୁ ପ୍ରଶ୍ନ ଆସିଲା ପାଣି ନାମ ପାଣି କାହିଁକି କହିଲେ ହାତକୁ ଧରିକିରି ଭଗବାନ କାହିଁକି କହିଲେ ସେମିତି ତ କହିପାରିଥାନ୍ତେ ଦେଖିଲା ଟୀକାକାର ଦେଇଛନ୍ତି କଥା କ'ଣ ପାଇଁ ପାଣି ନାମ ପାଣି କ'ଣ ପାଇଁ କହିଲେ କାହିଁକି ଧରିଲେ ମୁଁ କାଲି କହିଲି କ'ଣ ପାଇଁ କହିଲେ ବ୍ୟଗ୍ରତା ଭଗବାନ ବ୍ୟଗ୍ର ଅଛନ୍ତି କହିବା ପାଇଁ ତାଙ୍କର ସନ୍ଦେଶ ସେ ହାତ ଧରି ପକାଇଲେ ଉଦ୍ଧବ କାଲି ପଳେଇ ଯାଇଥାନ୍ତେ ହାତ ଧରି ପକାଇଲେ ଆଉ ଭିତରେ ପ୍ରବେଶ କଲେ ଭାଗବତ ଭିତରେ ପ୍ରବେଶ କଲେ ଆପଣଙ୍କର ସେସବୁ ଆସିବ ଆମର ଅବଶ୍ୟ କିଛି ନାହିଁ କିନ୍ତୁ ଯାହା ଭିତରେ ଆସିଲେ ବି ଏସବୁ ଆସୁଛି ଗୋଟେ ଜାଣି ହେଉଛି ଏସବୁ କଥା ପ୍ରତି ଶ୍ଲୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଏମିତି ନୁହଁ ଯେ ଟୀକାକାରମାନେ ସବୁ କହିଦେଲେ ଆଉ କିଛି ନାହିଁ, ତା'ର ଅର୍ଥ କିଛି ଅଧିକା କିଛି ନାହିଁ। ଆପଣ ମଧ୍ୟ ତା ଭିତରେ ପ୍ରବେଶ କଲେ, ଆମର ଯେମିତି କହୁଥିଲି ଶ୍ରୀମଦ ଗୌରବ ସେ ମହାରାଜ କହନ୍ତି, ଏ ଭାଗବତ ଏଭଳି ଶାସ୍ତ୍ର, ଏଭଳି ରତ୍ନ, ରତ୍ନାକର ଇଏ ସମୁଦ୍ର, ରତ୍ନର ସମୁଦ୍ର, ପ୍ରବେଶ କଲେ ଅନେକ ଅନେକ ରତ୍ନ ପ୍ରାପ୍ତ ହେବେ। ପ୍ରତି ଶ୍ଲୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଏତିକି 14 ଟୀକାକାର ଅଛନ୍ତି ସେମାନେ ଦେଇଦେଲେ ଟୀକା ଆଉ ସରିଗଲେ ଆଉ କିଛି ନାହିଁ ତାହା ନୁହଁ। ବହୁତ କଥା ଆପଣ ମଧ୍ୟ ଜାଣିପାରିବେ, ଆପଣ ମଧ୍ୟ ଜଣେ ଟୀକାକାର ହୋଇପାରିବେ ଯଦି ତା ଭିତରେ ପ୍ରବେଶ କରିବେ। ବିଶେଷ ଭାବରେ ସନାତନ ଗୋସ୍ୱାମୀ ସେ ଦେଇଛନ୍ତି, ସେ ଶକ୍ତି ଦେଇଛନ୍ତି ଯେଉଁମାନେ ପାଠକମାନଙ୍କୁ, ସେଥିପାଇଁ ସନାତନ ଗୋସ୍ୱାମୀ ଏଇଟାକୁ ଭାଗବତଙ୍କୁ ପ୍ରାର୍ଥନା କରନ୍ତି, ସର୍ବଶାସ୍ତ୍ରାଦି ପୀୟୂଷ ସର୍ବବେଦୈକ ସତ୍ଫଳ ସର୍ବସିଦ୍ଧାନ୍ତ ରତ୍ନାଢ୍ୟ ସର୍ବଲୌକିକ ଦିଗ୍ପଦ। ଭାଗବତଙ୍କୁ ଏହିଭଳି ଭାବେ ସ୍ତୁତି କରିଛନ୍ତି ସିଏ ଯେତେବେଳେ ଛୋଟ ପିଲା ଥିଲେ। ଇଏ ସନାତନ ଗୋସ୍ୱାମୀ ହେଉଛନ୍ତି ସେହି ସନାତନ ଯିଏକି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ସେହି ସନାତନ ସିଏ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷ୍ୟରେ କହିଛନ୍ତି କଥା। ତେଣୁ ଯେତେବେଳେ ସେ ଛୋଟ ଥିଲେ ସେହି ସମୟରେ ତା ସେ ସ୍ୱପ୍ନ ଦେଖିଲେ ରାତିରେ, ସକାଳୁ ମୋତେ କିଏ ଦେଉଛନ୍ତି ଜଣେ ଭାଗବତ ଆଣିକରି, ତେଣୁ ସକାଳୁ ଉଠିଲା ବେଳକୁ ଜଣେ ଆଣି ତାଙ୍କୁ ଭାଗବତ ଦେଉଛନ୍ତି। ଛୋଟ ପିଲାଦିନ ଥିଲାବେଳେ ଭାଗବତ ସେ ପାଠ କରୁଥିଲେ, ତେଣୁ ସେ ଭାଗବତଙ୍କର ସ୍ତୁତି କରିଛନ୍ତି। 4-5 ଶ୍ଲୋକ ଅଛି, ତା ଦେହରୁ ଏ ପ୍ରଥମ ଶ୍ଲୋକଠୁ ଯେଇଟା ସର୍ବଶାସ୍ତ୍ରାବଧି ପୀୟୂଷ, ସମସ୍ତ ଶାସ୍ତ୍ର ରୂପକ ଅବଧି ବା ସିନ୍ଧୁର ଇଏ ହେଉଛି ପୀୟୂଷ ଅମୃତ। ସର୍ବବେଦୈକ ସତ୍ଫଳ, ସମସ୍ତ ବେଦର ସେ ହେଉଛି ସତ୍ଫଳ। ସର୍ବସିଦ୍ଧାନ୍ତ ରତ୍ନାଢ୍ୟ, ସବୁ ସିଦ୍ଧାନ୍ତର ରତ୍ନ, ସିଦ୍ଧାନ୍ତ ରତ୍ନ ଏଠି ଅଛି। ଏବଂ ସର୍ବଲୌକିକ ଦିଗ୍ପଦ, ସମସ୍ତ ଲୋକମାନଙ୍କୁ ସେ ଆଲୋକ ପ୍ରଦାନ କରିପାରିବେ, ଦୃଷ୍ଟି ପ୍ରଦାନ କରିପାରିବେ। ଭାଗବତ ଏଭଳି ରହିଛି ଶାସ୍ତ୍ର, ମଧୈକ ବନ୍ଧୁ ମତେ ସଙ୍ଗେ ଏଭଳି ଭାବରେ ସେ ସ୍ତୁତି କରିଛନ୍ତି। ତେଣୁ ଏ 4 ଶ୍ଲୋକରେ କହୁଛନ୍ତି, ତା ପର ଶ୍ଲୋକ ହେଉଛନ୍ତି ଭଗବାନ କ'ଣ କହିଲେ, ମତ୍ ସନ୍ଦେଶେଇ ବିମୁଚ୍ଚୟ, ମୋର ସନ୍ଦେଶ ଦ୍ୱାରା, ଏଇ ସନ୍ଦେଶ ବହୁବଚନରେ କୁହାଯାଉଛି, ଅନେକ ସନ୍ଦେଶ ଭଗବାନ ଦେଇଛନ୍ତି, ଏଇ ସନ୍ଦେଶ ଦ୍ୱାରା ତାଙ୍କର ଯେଉଁ ମତ୍ ବିୟୋଗାଧିଂ ପିତୌ ନୌ ପ୍ରୀତିମା ଭ ପ୍ରୀତିମା, ପିତାମାତାଙ୍କୁ ଆମର ତୁମେ ପ୍ରୀତି ପ୍ରଦାନ କରିବ, ଏବଂ ଗୋପୀନା ମତ୍ ବିୟୋଗାଧିଂ, ମୋର ବିୟୋଗ ରୂପକ ଯେଉଁ ଆଧି ମନସ୍ତାପ ରହିଛି ଏଇଟାକୁ ମୋର ସନ୍ଦେଶ ଦ୍ୱାରା ଦୂର କରିବ, ଏ କଥା କହିଲେ। ତେଣୁ ସେ କହୁଛନ୍ତି ଗୋପୀମାନଙ୍କ କଥା ପରେ କହିଲେ, ପ୍ରଥମେ ପିତାମାତାଙ୍କ କଥା କହିଲେ, ତାପରେ ଗୋପୀମାନଙ୍କ କଥା କହିଲେ। ତେଣୁ ତା ପର ଶ୍ଲୋକରେ ସେଇ ଗୋପୀମାନଙ୍କ ବିଷୟରେ ଆହୁରି ଅଧିକ କଥା କହୁଛନ୍ତି, ଗୋପୀମାନେ କିଏ, ଗୋପୀମାନଙ୍କର ଯେଉଁ ରହିଛି ଶ୍ରେଷ୍ଠତା ସେଇଟା ପ୍ରତିପାଦନ ହେବ। ଗୋପୀମାନଙ୍କର ଶ୍ରେଷ୍ଠତା ଜଣେ ଶ୍ରେଷ୍ଠ ଭକ୍ତଙ୍କ ଦ୍ୱାରା ପ୍ରତିପାଦନ ହେବ। ସାଧାରଣ ଭକ୍ତ କଥା କ'ଣ କହିବା, ଶ୍ରେଷ୍ଠ ଭକ୍ତ ଉଦ୍ଧବ ସେଥିପାଇଁ କୁହାଗଲା, ଏଭଳି ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଏ। ଉଦ୍ଧବ ଏଭଳି ଭକ୍ତ ଥିଲେ, 5 ବୟସ ହୋଇଥିଲା ବେଳେ ସେ ଯେତେବେଳେ ଖେଳୁଥିଲେ ଭଗବାନଙ୍କର ମୂର୍ତ୍ତି ଧରିକି ଖେଳୁଥିଲେ, ଆମ ପ୍ରଭୁପାଦ ମହାରାଜ ମଧ୍ୟ ସେହିଭଳି ଭାବରେ ତାଙ୍କର ଗୁରୁ ତାଙ୍କ ପିତା ଗୌରମୋହନ ପ୍ରଭୁ ଦେଇଥିଲେ ତାଙ୍କୁ ପିଲାଦିନେ, ତାଙ୍କୁ ଗୋଟେ ଦେଇଥିଲେ ମୂର୍ତ୍ତି, ରାଧାକୃଷ୍ଣ ମୂର୍ତ୍ତି, ସେ ପିଲାଦିନରେ ସେ ମୂର୍ତ୍ତି ଦେଇ ଖେଳୁଥିଲେ, ପୂଜା କରୁଥିଲେ ପିଲାଦିନରୁ। ତେଣୁ ଛୋଟ ପିଲାରୁ ସେ ରଥଯାତ୍ରା ଆରମ୍ଭ କରିଥିଲେ, ଏସବୁ କଥା ରହିଛି। ତେଣୁ ଇଏ ଯେତେବେଳେ କୁହାଯାଇଛି ତୃତୀୟ ସ୍କନ୍ଧରେ, ସେ ଯେତେବେଳେ 5 ହୋଇଥିଲେ, ଯେତେବେଳେ ଭଗବାନଙ୍କ ମୂର୍ତ୍ତିରେ ଖେଳୁଥିଲେ ବା ପୂଜା କରୁଥିଲେ, ଯାହା ବି ହେଉ ଖେଳରେ ଖେଳରେ କରୁଥିଲେ, ସେତେବେଳେ ତାଙ୍କ ମା' ଡାକିବେ, ଉଧୋ ଜଳଖିଆ ହେଲାଣି ଆ ଖାଇବୁ, ହେଲା ନା ନା ବର୍ତ୍ତମାନ ମା' ମୁଁ ଯାଇପାରିବିନି, ବର୍ତ୍ତମାନ ପୂଜା ପୂଜା କରୁଛୁ, ପୂଜା ଚାଲିଛି ବର୍ତ୍ତମାନ, ସେ କହୁଥିଲେ। ଛୋଟ ପିଲାବେଳେ ଖାଇବା ପାଇଁ ତାଙ୍କର ନଥିଲା, ଭୋକ ନଥିଲା, ଭଗବାନଙ୍କର ସେବାରେ ଏତେ ଆନନ୍ଦ ସେ ପ୍ରାପ୍ତ ହେଉଥିଲେ। ଆମେ କହୁଥିଲେ ପରୀକ୍ଷିତ ମହାରାଜ ମଧ୍ୟ କୌଣସି ଖାଦ୍ୟ ପାନୀୟ ଗ୍ରହଣ ନକରି ଶୁଣୁଛନ୍ତି, ସୁଖଦେବ ଗୋସ୍ୱାମୀ ଚିନ୍ତା ହୋଇଗଲାଣି, ଏ କିଛି ଖାଉନାହାନ୍ତି, କିଛି ପିଉନାହାନ୍ତି, କିଛି ଶ୍ରେଷ୍ଠ ବି ନେଉନାହାନ୍ତି। ତେଣୁ 10 ସ୍କନ୍ଧର ଯେଉଁ ଲୀଳା ବର୍ଣ୍ଣନା କରିବା ପୂର୍ବରୁ 9 ସ୍କନ୍ଧର 24 ଅଧ୍ୟାୟରେ 3-4 ଶ୍ଲୋକରେ ଭଗବାନଙ୍କ ଲୀଳାକୁ କହିଦେଲେ, ସଂକ୍ଷେପରେ ସଂକ୍ଷେପରେ କହିଦେଲେ। କହିବାର ଉଦ୍ଦେଶ୍ୟ ହେଉଛି ତୁମେ ଟିକିଏ ବିଶ୍ରାମ ନିଅ, ସେଥିପାଇଁ ଏଇଟା କହିଲେ। ତେଣୁ 10 ସ୍କନ୍ଧ ଆରମ୍ଭରେ ପରୀକ୍ଷିତ ମହାରାଜ କହିଲେ, ପ୍ରଭୁ ଏ ଯେଉଁ ଭଗବାନଙ୍କ କଥା, ନୈଶା ଅତି ଦୁଃସା କ୍ଷୁନ୍ମାନ, ଏ ଯେଉଁ କ୍ଷୁଧା ଏଇଟାକୁ କେହି ସହ୍ୟ କରିପାରିବେ ନାହିଁ, କିନ୍ତୁ ତ୍ୟକ୍ତୋ ଦମପି ନ ଭା, 3 ଉର୍ଦ୍ଧ୍ୱ ହୋଇଗଲାଣି ସେତେବେଳକୁ, ମୁଁ ଜଳପାନ ନକରି ମଧ୍ୟ ମୋତେ କୌଣସି ବାଧା ଦେଉନାହିଁ, କେମିତି ନା ପିବନ୍ତମ୍ ତୋ ମୁଖାମ୍ବୁଜମ୍, ଆପଣଙ୍କର ମୁଖ ପଦ୍ମରୁ ମୁଁ ଏଇଟା ପାନ କରୁଛି, କ'ଣ ନା ତୋ ପିବନ୍ତମ୍ ତୋ ମୁଖାମ୍ବୁଜମ୍ ଚ୍ୟୁତମ୍ ହରି କଥାମୃତମ୍, ଭଗବାନଙ୍କର କଥା ରୂପକ ଅମୃତ ମୁଁ ପାନ କରୁଛି। ତେଣୁ ଏଠି ମଧ୍ୟ ସେହିଭଳି ଭାବରେ ଇଏ ଯେଉଁ ଉଦ୍ଧବ ସେହି ସ୍ତରରେ ଥିଲେ, ଭଗବାନଙ୍କର ପୂଜାରେ ଏଭଳି ଛୋଟ ପିଲା କିନ୍ତୁ ଭଗବାନଙ୍କ ପୂଜାରେ ଏଭଳି ବ୍ୟସ୍ତ ଥିଲେ, ମା ଯେତେବେଳେ ଡାକୁଥିଲେ ଖାଇବା ପାଇଁ ଆସ ବୋଲି ପୁତ୍ର, ସିଏ ମନା କରିଦେଉଥିଲେ। ଏତେ ଭଗବାନଙ୍କର ଏତେ ଉନ୍ନତ ସ୍ଥିତିରେ ଥିଲେ, ସିଏ ବର୍ତ୍ତମାନ ଗୋପୀମାନଙ୍କର ଶ୍ରେଷ୍ଠତାକୁ ସ୍ୱୀକାର କରିବେ, ପ୍ରତିପାଦନ କରିବେ, ତାଙ୍କର ପାଦ ପଦ୍ମକୁ ବନ୍ଦନା କରିବେ, ଏସବୁ ଶୁଣିବା। ଏଇ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଆମର ଅବଶ୍ୟ ଯୋଗ୍ୟତା ନାହିଁ, ଯେତିକି ଆମେ ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜଠାରୁ ବା ବିଭିନ୍ନ ଏଇ ଯେଉଁ ଟୀକାକାରମାନଙ୍କୁ ଯେତିକି ଜାଣିଛୁ ଆମର ଶକ୍ତି ଅନୁସାରେ ଆମେ କହିବା। ତେଣୁ ଏଇ ଗୋପୀମାନଙ୍କର ଯେଉଁ ରହିଛି ତାଙ୍କର ତାଙ୍କର ଆଉ ଟିକେ ଅଧିକ ତାଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି ଯେ କ'ଣ ସିଏ ନା ତା ମନ ମନସ୍କା ମତ୍ ପ୍ରାଣ ମଦର୍ଥେ ତ୍ୟକ୍ତ ଦେହିକା ମାମେବ ଦୈତଂ ପ୍ରେଷ୍ଠମ୍ ଆତ୍ମାନ ମନସାଗତ ଯେ ତ୍ୟକ୍ତ ଲୋକ ଧର୍ମାଶ ମଦର୍ଥେ ତାନ୍ ବିଭର୍ମିହମ୍। ବିଭର୍ମୀ ତାଙ୍କୁ ସେମାନଙ୍କୁ ବିଭର୍ମୀ, ବିଭର୍ମୀ ଅର୍ଥ ହେଉଛି କ'ଣ, ବିଭର୍ମୀ ଅର୍ଥ ହେଉଛି ବର୍ଣ୍ଣନା କରାଯାଇଛି ପୋଷୟାମି ସମ୍ବର୍ଦ୍ଧୟାମି ସୁଖୟାମି ଇତ୍ୟର୍ଥ। ତାଙ୍କୁ ମୁଁ ପୋଷଣ କରିବି, ତାଙ୍କୁ ବର୍ଦ୍ଧନ କରିବି, ତାଙ୍କର ଯାହା ସବୁ ରହିଛି ସେସବୁ ବର୍ଦ୍ଧନ କରିବି, ଗୁଣ ଇତ୍ୟାଦି ବର୍ଦ୍ଧନ କରିବି ଏବଂ ସୁଖୟ ସୁଖୟାମି ତାଙ୍କୁ ସୁଖ ପ୍ରଦାନ କରିବି। ଏ ବିଭର୍ମୀ, ଏ ବିଭର୍ମୀ ଶବ୍ଦ ରାମାୟଣରେ ମଧ୍ୟ ରହିଛି, ରାମଚରିତ ମାନସରେ ମଧ୍ୟ ରହିଛି। ସେଇଟା କହିବା ପାଇଁ ସୁଯୋଗ ମିଳିଲା ନାହିଁ, ଅଳ୍ପ ସମୟ ମିଳିଲା କହିବା ପାଇଁ, ଯାହା ହଉ ଏଥିରେ ଗୋଟେ କହିଛନ୍ତି ଭଗବାନ ଉତ୍ତରାଖଣ୍ଡରେ ଏଇଟା ଆସିବ। ଆମେ କ'ଣ ଯେଉଁ ରହିଛି କିଷ୍କିନ୍ଧାକାଣ୍ଡକୁ ଅଳ୍ପ କିଛି କହିଲେ ସେଇଠୁ ରହିଲା, ତାପରେ ସୁନ୍ଦରାକାଣ୍ଡ ଆରମ୍ଭ ହେବ, ସୁନ୍ଦରାକାଣ୍ଡ ପରେ ଉତ୍ତରାକାଣ୍ଡ, ଉତ୍ତରାକାଣ୍ଡରେ କଥା ଆସିବ, ସାତଟି କାଣ୍ଡ ଯେଉଁ ରହିଛି ଉତ୍ତରାକାଣ୍ଡରେ ଆସିବ। ଭାଗବତ ମଧ୍ୟ ସେ କଥା ବର୍ଣ୍ଣନା କରାଯାଇଛି ନବସ୍କନ୍ଦରେ, ଯେ ଯେତେବେଳେ ଭଗବାନ ଦେଖୁଥିଲେ ରାଜ୍ୟ ଶାସନ କିଭଳି ଭାବରେ ହେଉଛି, ସେତେବେଳେ ଜଣେ କହୁଥିଲେ ଶୂଦ୍ର ଜଣେ ନୀଚ ଶ୍ରେଣୀର, ସେ କ'ଣ କହିଲେ, ମୁଁ ତୁମକୁ ବିଭର୍ମୀ କରିବି, ମୁଁ ତୁମକୁ ନା ଏଠି କହିଛନ୍ତି ନବମ ସ୍କନ୍ଧ ଏଗାର ଅଧ୍ୟାୟରେ ସେଠି ରହିଛି କଥା। ସେ କହିଲେ ରାମ ନାହଂ ଭୁଜେ ଭଜେ ପୁଣ୍ୟ ପୁନଃ, ମୁଁ ରାମ ନୁହଁ ସ୍ତ୍ରୈଣଂ, ସେ ସ୍ତ୍ରୈଣ ଥିଲେ, ସିଏ ତାଙ୍କ ସ୍ତ୍ରୀଙ୍କୁ ଗ୍ରହଣ କରିନେଲେ, ମୁଁ ତୁମକୁ ଗ୍ରହଣ କରିବି ନାହିଁ, ଗୋଟିଏ ରାତି ରହିଗଲ ତୁମ ବାପା ଘରେ। ନାହଂ ବିଭର୍ମୀ, ବିଭର୍ମୀ ଶବ୍ଦ ସେ ବ୍ୟବହାର କରିଛନ୍ତି, ଏଠି ଭଗବାନ କହୁଛନ୍ତି ବିଭର୍ମୀ। ଆମେ କ'ଣ ବିଭର୍ମୀ କରିବା, ଆମର କ'ଣ ଶକ୍ତି ଅଛି ଆମେ କିଛି କରିପାରିବା, ଭଗବାନ ପ୍ରକୃତରେ ବିଭର୍ମୀ, ଭଗବାନ ପ୍ରକୃତରେ ପାଳନ କରନ୍ତି, ଆମେ ତାଙ୍କର ଶକ୍ତିରେ କିଛି କ'ଣ କେମିତି ନିମିତ୍ତ ହେଉଛେ। କିନ୍ତୁ ସେ ନିଜ ସ୍ତରର ବ୍ୟକ୍ତି ଜଣକ ଏଇଭଳି ଭାବରେ କହିଥିଲେ, ନାହଂ ବିଭର୍ମୀ ତ୍ୱାଂ ଦୁଷ୍ଟା, ଗୋଟିଏ ରାତି ରହିଗଲ ପିତାଙ୍କ ଘରେ, ମୁଁ ତମ ରହି ନା ମୁଁ ଗୋଟିଏ ରାତି ରହିବି ବୋଲି ତୁମେ ଏକଥା କହୁଛ, ସୀତା ରହିଲେ ଅନେକ ଦିନ ରହିଗଲେ ସେଠି, ନା ସେ କହୁଛନ୍ତି ନା ମୁଁ ତମ ମୁଁ ରାମ ନୁହଁ, ମୁଁ ରାମ ଭଳି ଅବିବେକ ବ୍ୟକ୍ତି ନୁହଁ। ନାହଂ ବିଭର୍ମୀ ତ୍ୱାଂ ଦୁଷ୍ଟା, ତୁ ଦୁଷ୍ଟାଟା, ମୁଁ ତତେ ଗ୍ରହଣ କରିବିନି। ବିଭର୍ମୀ, ବିଭର୍ମୀର ଶବ୍ଦର ଅର୍ଥ ହେଉଛି ଏଇଠି ପୋଷୟାମି ସମ୍ବର୍ଦ୍ଧୟାମି ଏବଂ ସୁଖୟାମି, ତାର ତିନୋଟି ଅର୍ଥ ରହିଛି ବିଭର୍ମୀ ଶବ୍ଦର ଅର୍ଥ। ତେଣୁ ମୁଁ ତୁମକୁ ଏସବୁ କରିବି ନାହିଁ, କାହିଁକି ନା ଅସତି ପରବେଶ୍ମ ଗାମ, ତୁମେ ପଳେଇଗଲ, ତୁମ ପର ଘରେ ରହିଗଲ, ପିତାଙ୍କ ଘର ପର ହେଇଗଲା, ପରବେଶ୍ମ ଗାମ ସ୍ତ୍ରୈଣୁ ହିଁ ବିଭ୍ରିୟା ସୀତା। ତେଣୁ ତାଙ୍କ ସ୍ତ୍ରୀ ଉଦାହରଣ ଦେଲେ, ଏ ସୀତାଦେବୀ ରହିଲେ ଅଶୋକ ବାଟିକାରେ ଅନେକ ଦିନ ରହିଗଲେ, ରାମଜୀ ଗ୍ରହଣ କଲେ, ଭଗବାନ ରାମଚନ୍ଦ୍ର ଗ୍ରହଣ କଲେ, ନା ସ୍ତ୍ରୈଣୁ ହିଁ ବିଭ୍ରିୟା ସୀତା, ସିଏ ସ୍ତ୍ରୈଣ ଥିଲେ, ସିଏ ବିଭ୍ରିୟା ତାଙ୍କୁ ନେଲେ ଗ୍ରହଣ କଲେ, ମୁଁ ନୁହଁ ରାମ ନାହଁ ଭଜେ ପୁନଃ, ମୁଁ ରାମ ନୁହଁ, ମୁଁ ରାମ ଭଳି ଏତେ ଅବିବେକ ବ୍ୟକ୍ତି ନୁହଁ। ତାର ଅର୍ଥ ହେଉଛି ଏଇଟା ରାମ ନାହଁ ଭଜେ ପୁନଃ, ସେଥିପାଇଁ ଭଗବାନ ରାମଚନ୍ଦ୍ର ଦେଇଦେଲେ, ଦେଇଦେଲେ ତାଙ୍କୁ ବନବାସ ଦେଇଦେଲେ, ଦଣ୍ଡ ପ୍ରଦାନ କରିଦେଲେ ସୀତାଙ୍କୁ, କୌଣସି ତାଙ୍କର ସୀତାଙ୍କୁ ସମସ୍ତ ଏତେ ସମସ୍ତ ଲୋକ ଥିଲେ ସେଠି, ଏ କଥା ମଧ୍ୟ ସମସ୍ତେ ଜାଣିଛନ୍ତି ଯେ ସୀତା ଅଗ୍ନି ପରୀକ୍ଷା ଦେଇ ଆସିଛନ୍ତି, ଇଏ ଯେ ଜାଣିଛନ୍ତି ଜାଣିନାହାନ୍ତି ତାହା ନୁହଁ, ସମଗ୍ର ପୃଥିବୀ ସାରା ଲୋକ, ଇଏ ହେଉଛି ଭଗବାନଙ୍କର ଭଗବତ୍ତା, ଭଗବାନଙ୍କର ଯେଉଁ ଯଶ ରହିଛି ନା, ଆମେ ତାଙ୍କ ଯଶରୁ କିଛି ପାଇକିରି ଆମେ ଏକଦମ କାହିଁରେ କ'ଣ ଚିନ୍ତା କରୁଛେ ବହୁତ ଯଶ ଆମର ହେଇଗଲା ବୋଲି, କିନ୍ତୁ ସବୁ ଯଶ ହେଉଛି ତାଙ୍କର। ତେଣୁ ତାଙ୍କର ଯେଉଁ ଲୀଳା ହେଇଛି ସାରା ପୃଥିବୀ କ'ଣ ତ୍ରିଲୋକରେ ସେ ଯଶ ବ୍ୟାପି ଯାଉଛି, ଉତ୍ତମ ଶ୍ଳୋକ ବୋଲି ତାଙ୍କୁ କୁହାଯାଏ। ସେଥିପାଇଁ ତାଙ୍କର ଯଶ, ସେ ଶ୍ଳୋକର ଅର୍ଥ ଆଉ ଗୋଟେ ଅର୍ଥ ଯଶ, ତାଙ୍କର ଯଶ ସବୁଠି ବ୍ୟାପ୍ତ। ତେଣୁ ଏ କଥା ସମସ୍ତେ ଜାଣିଥିଲେ, ଅଯୋଧ୍ୟାବାସୀ ସମସ୍ତେ ଜାଣିଥିଲେ, ଇଏ କଥା ଜାଣିନଥିଲେ ତାହା ନୁହଁ, କିନ୍ତୁ ତଥାପି ସେ ବିଶ୍ୱାସ କରୁନଥିଲା। ଆମର ମଧ୍ୟ ଶାସ୍ତ୍ରରେ ବିଶ୍ୱାସ ନାହିଁ, ଆମର ମଧ୍ୟ ଶାସ୍ତ୍ରରେ ବିଶ୍ୱାସ, ଶାସ୍ତ୍ରରେ କ'ଣ କୁହାଯାଏ ସେଟା କ'ଣ ସତ। ଆମର ଏଇଟା କଥା କୁହାଯାଇଛି, ପ୍ରଭୁପାଦ ମହାରାଜ ଏ କଥାଟି କହନ୍ତି, ନାରଦ ମୁନି ଯାଇଥିଲେ ଜଣେ ବ୍ରାହ୍ମଣ, ବହୁତ ଶାସ୍ତ୍ର ଅଧ୍ୟୟନ କରୁଛି ଜଣେ ମୋଚି, କିନ୍ତୁ ଭଗବାନ ଭକ୍ତ। ତ ନାରଦ ଯାଉଥିଲେ, ବ୍ରାହ୍ମଣ ତାଙ୍କୁ ଦେଖାହେଲା, ପ୍ରଣାମ କଲେ, ପ୍ରଭୁ ଆପଣ ଯାଉଛନ୍ତି କେଉଁଠିକି ନା, ମୁଁ ବୈକୁଣ୍ଠ ଯାଉଛି। ନା ମୋତେ ଟିକିଏ ପଚାରିବେ ଭଗବାନଙ୍କୁ, ବୈକୁଣ୍ଠ ଦ୍ୱିପତିଙ୍କୁ ପଚାରିବେ ମୁଁ କେବେ ଉଦ୍ଧାର ପାଇବି, ମୁଁ ଏତେ ଶାସ୍ତ୍ର ଅଧ୍ୟୟନ କଲେଣି, ବହୁତ ଶାସ୍ତ୍ର ପଢ଼ିଦେଲାଣି, ବହୁତ ଶ୍ଳୋକ କହିଦେବି, ବର୍ତ୍ତମାନ ଆପଣ ଯଦି କହିବେ କହିଦେବି। ନା ହଉ ଠିକ୍ ଅଛି ମୁଁ କହିବି। ନାରଦ ଗଲେ, ତାପରେ ମୋଚି ଜଣକ ଗଛ ମୂଳେ ରହି, ବଡ଼ ଗଛ ମୂଳେ ରହି ଜୋତା ସିଲେଇ କରୁଛି। ପ୍ରଭୁ ନାରଦ ଦେଖାହେଲେ, ପ୍ରଭୁ ଆପଣ ଜୋତାକୁ ପାଲିସ୍ କରିଦେବି କି? ନା ମୋର କେଉଁ ଜୋତା ଅଛି, ମୋର ଖଡ଼ ଉପରେ ଖଡ଼ ଜୋତା ମୋର ନାହିଁ। ନା ପ୍ରଭୁ ଆପଣ ଯାଉଛନ୍ତି ବୈକୁଣ୍ଠକୁ, ମୋ କଥା ଟିକେ ପଚାରିବେ, ମୁଁ କେବେ ଉଦ୍ଧାର ପାଇବି। ତେଣୁ ନାରଦ ମୁନି ବୈକୁଣ୍ଠ ଲୋକ ଗଲେ, ଭଗବାନଙ୍କ ସହିତ ଭଗବାନ ପ୍ରଣାମ କରି ସବୁ କଥା ହେଲା। ଯେତେବେଳେ ଫେରିଲେ ତାଙ୍କର ମନେ ପଡ଼ିଲା ଏ ଦୁଇଜଣ କଥା, ପଚାରିଲେ ପ୍ରଭୁ ଏଇ ଦୁଇଜଣ ପଚାରିଛନ୍ତି ଯେ କେବେ ଉଦ୍ଧାର ପାଇବେ, ସେମାନେ କ'ଣ ଉଦ୍ଧାର ପାଇବେ? ନା ହଁ ଉଦ୍ଧାର ପାଇବେ, ମୋତି ଏଇ ଜନ୍ମରେ ଉଦ୍ଧାର ପାଇଯିବ। ନା ବ୍ରାହ୍ମଣ? ନା ବ୍ରାହ୍ମଣ ଅନେକ ଜନ୍ମ ଲାଗିଯିବ। ନା କେମିତି? ସେ ବ୍ରାହ୍ମଣ ଏତେ ପାଠ ଅଧ୍ୟୟନ କରୁଛି, ଶାସ୍ତ୍ର ପଢୁଛି, ନା ତମେ ଜାଣିପାରିବ ଯଦି ତାଙ୍କୁ ପଚାରିବ, ସେ ଯଦି ପଚାରିବ କ'ଣ କରୁଥିଲେ ଭଗବାନ, ତମେ କହିବ ଗୋଟିଏ ଛୁଞ୍ଚି ମୁନରେ, ଯେମିତି ଆମର ହରିଚରଣ ପ୍ରଭୁ ଓ ମାତାଜୀମାନେ ସବୁ ଛୁଞ୍ଚି ମୁନରେ ସୂତା ଏପଟ ସେପଟ କରୁଛନ୍ତି, ସେଇଭଳିଆ ବୈକୁଣ୍ଠାଧିପତି ଗୋଟେ ହାତୀକୁ ଏପଟ ସେପଟ କରୁଥିଲେ ଛୁଞ୍ଚି ମୁନରେ, ଛୁଞ୍ଚିର ତଳ ପଛପଟେ ଯେଉଁ କଣା ଅଛି ଛିଦ୍ରରେ। ତେଣୁ ସେ ଆସିଲେ, ସେ କଥା କହିଲେ। ତେଣୁ ଯେତେବେଳେ ଇଏ ଶୁଣିଲେ, ପ୍ରଥମେ ମୋଚି ଦେଖାହେଲେ, ମୋଚି ପଚାରିଲେ ପ୍ରଭୁ କ'ଣ ହେଲା, ମୋ କଥା କିଛି ଅଛି କହିଛନ୍ତି କିଛି? ନା ହଁ ତୁମେ ଏଇ ଜନ୍ମରେ ଉଦ୍ଧାର ପାଇଯିବ। ତେଣୁ ସେ ଆନନ୍ଦରେ ନୃତ୍ୟ କରିବା ପାଇଁ ଲାଗିଲେ। ତାପରେ ପଚାରିଲେ ପ୍ରଭୁ କ'ଣ କରୁଥିଲେ? ନା ପ୍ରଭୁ ଗୋଟେ ଛୁଞ୍ଚିର ଛିଦ୍ରରେ ଗୋଟେ ହାତୀକୁ ପୁରୀ ବାହାର କରିଦେଉଥିଲେ। ହାଏ ପ୍ରଭୁ ଆମର ଅସମ୍ଭବ ସମ୍ଭବ କରିପାରିବେ? ପ୍ରଭୁଙ୍କ ପାଇଁ ଏମିତି କିଛି ଅସମ୍ଭବ କେମିତି, ଏଇଟା କେମିତି ଏ ସମ୍ଭବ? ଛୁଞ୍ଚିରେ ଏଠି ଟିକିଏ ମୁନରେ ଛିଦ୍ରରେ ଗୋଟେ ହାତୀରେ କେମିତି ପଶିବ? ଇଜ୍ ଇଟ୍ ପସିବୁଲ୍? ନା କାହିଁକି ପ୍ରଭୁ ପସିବୁଲ୍ ନୁହଁ, କାହିଁକି ସମ୍ଭବ ନୁହଁ? ନା କେମିତି ଗୋଟେ ଉଦାହରଣ ଦେବ ତ ଦେଖ। ନା ପ୍ରଭୁ ମୁଁ ଯେଉଁ ବସିଛି ଇଏ ଗୋଟେ ଉଦାହରଣ, ଏଇ ବଟବୃକ୍ଷ ଦେଖନ୍ତୁ, ଗୋଟେ ଛୋଟିଆ ମଞ୍ଜିରୁ କେତେ ବିରାଟ ବୃକ୍ଷ ହେଇଛି, ପ୍ରଭୁ କ'ଣ ନ କରିପାରିବେ? ତେଣୁ ନାରଦ ମୁନି ବୁଝିଗଲେ ପ୍ରକୃତରେ ଇଏ ପାଇଯିବେ, ଏଇ ଜନ୍ମରେ ସିଦ୍ଧି ପାଇଯିବେ। ତାପରେ ବ୍ରାହ୍ମଣ ଦେଖାହେଲେ, ବ୍ରାହ୍ମଣଙ୍କୁ ପଚାରିଲେ, ବ୍ରାହ୍ମଣ ସବୁ କହିଲେ, ବ୍ରାହ୍ମଣ ଭଗବାନ ସବୁ କ'ଣ ହେଲା ସବୁ? ନା ତୁମେ ଅନେକ ଜନ୍ମ ଲାଗିଯିବ। ନା ଅନେକ ଜନ୍ମ ଲାଗିଯିବ, ମୁଁ ଏତେ ପାଠ ପଢୁଛି। ଆଚ୍ଛା ଭଗବାନ କ'ଣ କରୁଥିଲେ? ନା ଭଗବାନ ଛଞ୍ଚି ଛିଦ୍ରରେ ହାତୀକୁ ଏପଟ ସେପଟ କରୁଥିଲେ, ପୁରେଇକି ବାହାର କରିଦେଉଥିଲେ। ଇଏ କ'ଣ ସମ୍ଭବ? ଆଏ ଛୁଟିଆ ଇଏରେ କେମିତି ସମ୍ଭବ ହେବ? ଏସବୁ ବାଜେ କଥା, ଶାସ୍ତ୍ର ଉପରେ ଯେଉଁମାନେ ବିଶ୍ୱାସ ନାହିଁ ଏଇଭଳି ଭାବରେ। ସେଥିପାଇଁ ଏଇ ଉଦାହରଣଟି ଦିଆଯାଏ, ଶାସ୍ତ୍ରରେ ଯେଉଁ କୁହାଯାଇଛି ଏଇଟା, ଶାସ୍ତ୍ରରେ ସମସ୍ତଙ୍କ ବିଶ୍ୱାସ ଆସିବ ନାହିଁ, ଆସ୍ତିକ୍ୟ ନାସ୍ତିକ ଓ ଆସ୍ତିକ ଭିତରେ ତଫାତ୍ ହେଉଛି ଏଇଟା। ଶାସ୍ତ୍ର ଉପରେ ଯେ ବିଶ୍ୱାସ କରିବ ସେ ହେଉଛି ଆସ୍ତିକ, ଶାସ୍ତ୍ର ଉପରେ ଯେ ବିଶ୍ୱାସ କରେ ନାହିଁ ସେ ନାସ୍ତିକ, ସେ ଭଗବାନ ପୂଜା କଲେ ମଧ୍ୟ ସେ ନାସ୍ତିକ। ଶାସ୍ତ୍ର ଉପରେ ବିଶ୍ୱାସ, ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହି ସୁଦୃଢ଼ ନିଶ୍ଚୟ, କୃଷ୍ଣେ ଭକ୍ତି କହିଲେ ସର୍ବକର୍ମ କୃତ ହଏ। ଶ୍ରଦ୍ଧା କହିଲେ ସୁଦୃଢ଼ କ'ଣ, ସୁଦୃଢ଼ ବିଶ୍ୱାସ, ଇଏ ହେଉଛି ସୁଦୃଢ଼ ବିଶ୍ୱାସ। ଏ ସାଧୁସଙ୍ଗ ନକଲେ ଏ ବିଶ୍ୱାସ ଆସିବ ନାହିଁ, ଶାସ୍ତ୍ରରେ ବିଶ୍ୱାସ ଆସିବ ନାହିଁ। ଯେତେ ପ୍ରମାଣ ଅଛି ଆମେ ଆଖିରେ ଦେଖୁଛେ, କରୋନା ଏତେ ସବୁ ହେଉଛି ଆଖିରେ ଦେଖୁଛେ, ଏଇଟା କ'ଣ ଭୁଲ? କିନ୍ତୁ ଶାସ୍ତ୍ର ଅନୁସାରେ କ'ଣ କୁହାଯାଉଛି? ଚାରୋଟି ପ୍ରମାଣ ରହିଛି, କ'ଣ କ'ଣ? ଏ ଦଶ ଏକାଦଶକନ୍ଦରେ, ଏକାଦଶକନ୍ଦରେ ଭଗବାନ ଏ ପ୍ରମାଣ ଦେଇଛନ୍ତି, ଚାରୋଟି ପ୍ରମାଣ ରହିଛି, ଶ୍ରୁତି ପ୍ରତ୍ୟକ୍ଷ ଐତିହ୍ୟ ଅନୁମାନ, ଏ ପ୍ରମାଣ ସେ ଚତୁଷ୍ଟୟମ, ଚାରୋଟି ପ୍ରମାଣ ରହିଛି। କିନ୍ତୁ ଆଧରେ ଶ୍ରୁତି ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ, ଆଉ ସବୁ ପ୍ରମାଣରେ ଭୁଲ ରହିବ, ଭୁଲ ରହିବା ସ୍ୱାଭାବିକ। ଯେମିତି ପ୍ରତ୍ୟକ୍ଷ ଆମେ କହିବା, ଆମର ଗୋଟେ କଥା ଅଛି ଓଡ଼ିଆରେ, ଯାହା ନ ଦେଖିବ ଦୁଇ ନୟନେ ପରତେ ନଯିବ ଗୁରୁବଚନେ। ଏ ଗୋଟେ ଅଣତତ୍ତ୍ୱବିତ୍ତିର କଥା ଇଏ। ଆମେ ଯଦି ଆଖିରେ ଦେଖୁଛେ ସୂର୍ଯ୍ୟମଣ୍ଡଳ ଏଇଭଳି ଭାବରେ ଛୋଟିଆଟି ଦେଖାଯାଉଛି, ତାଙ୍କର ସେଇଟା ଠିକ୍, ଆଖିରେ ଯାହା ଦେଖିବା ସେଇଟା ଠିକ୍ ସବୁବେଳେ। ଏଇଭଳି ଭାବରେ ସବୁଥିରେ କିଛି କିଛି ରହିଛି, କିଛି କ'ଣ ମିଷ୍ଟେକ୍ କିଛି ରହିଛି, ମାନେ ସବୁ ପୂର୍ଣ୍ଣ ଜ୍ଞାନ ମିଳିପାରିବ ନାହିଁ ସେ ତିନୋଟି ମାଧ୍ୟମରେ, ପ୍ରତ୍ୟକ୍ଷ ମାଧ୍ୟମରେ ଜାଣିପାରିବା ନାହିଁ, ତାପରେ ଇତିହାସରେ ମଧ୍ୟ ଠିକ୍ ଜ୍ଞାନ ଆମେ ପ୍ରାପ୍ତ ହୋଇପାରିବା ନାହିଁ, ଅନୁମାନରେ ମଧ୍ୟ ଠିକ୍ ଜ୍ଞାନ ପ୍ରାପ୍ତ ହୋଇପାରିବା ନାହିଁ। ଆଉ ଗୋଟିଏ ମାତ୍ର ରହିଲା ଉପାୟ, ସେଇଟା ହେଉଛି ଶ୍ରୁତି ଶାସ୍ତ୍ର। ଏଇଟା ହେଉଛି ପ୍ରତ୍ୟକ୍ଷ। ମହାପ୍ରଭୁ କହିଲେ ଶ୍ରୀମଦ୍ ଭାଗବତମ୍ ପ୍ରମାଣମ୍ ଅମଳମ୍ ଶ୍ରେଷ୍ଠ। ଶ୍ରୁତିରେ ମଧ୍ୟ ଅନେକ ଶାସ୍ତ୍ର ସବୁ ରହିଛି, ତା ଦେହରେ ଇଏ ଯେଉଁ ରହିଛି ଭାଗବତମ୍ ଇଏ ହେଉଛି ପ୍ରମାଣମ୍ ଅମଳମ୍, ଏଥିରେ କୌଣସି ମଳ ନାହିଁ, ପ୍ରମାଣ ଅମଳମ୍। ଏଥିରେ ବିଶ୍ୱାସ କରିବାର ଅଛି, ବିଶ୍ୱାସ ନାହିଁ ମାନେ ଆମେ ସଂଶୟ ଆତ୍ମା ବିନଶ୍ୱତି। ଭଗବତ ଗୀତାରେ ଭଗବାନ କହିଲେ ଅଶ୍ରଦ୍ଧାନା ପୁରୁଷା, ନା ନା ଆଉ ଗୋଟେ କହିଛି କ'ଣ, ସଂଶୟ ଆତ୍ମା ବିନଶ୍ୱତି, ଅଶ୍ରଦ୍ଧାନା ଆଉ ଗୋଟେ କ'ଣ ରହିଛି, ଏବଂ ସଂଶୟ ଆତ୍ମା, ୟାଙ୍କ ଭିତରେ ସଂଶୟ ଆତ୍ମା ଏମାନେ ସବୁ ବିନାଶ ହୋଇଯିବେ। ଆମର ସନ୍ଦେହ ଦୂର ହୋଇପାରିଲା ନାହିଁ, ଆମେ କେମିତି ସନ୍ଦେହ କେମିତି ଦୂର ହେବ, କେମିତି ଦୂର ହେବ ସନ୍ଦେହ, ଭାଗବତ କୁହାଯାଇଛି ଏଇ ନିତ୍ୟଂ ଭାଗବତ ସେବୟା, ପ୍ରତିଦିନ ଆମେ ଯଦି ଭାଗବତ ଶ୍ରବଣ କରିବା, ଗ୍ରନ୍ଥ ଭାଗବତ ଏବଂ ଭକ୍ତ ଭାଗବତ ସେବା କରିବା, ତାହେଲେ ସଂଶୟ ଛେଦନ ହେବ। ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ସେଗୁଡ଼ା କୁହାଯାଇଛି, ଯେତେବେଳେ ଆମେ ଭଗବାନ କଥା ଶୁଣୁଛେ କ'ଣ ହେଉଛି ସେତେବେଳେ, ଶୁଣତାଂ ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦନ୍ତସ୍ଥୋ ହି ଅଭଦ୍ରାଣୀ ବିଧୁନତି ସୁତ ସତାମ। ହୃଦୟରେ ଯେଉଁ ମଇଳା ସବୁ ରହିଛି, ଏ ମଇଳା ଯୋଗୁଁ ଆମେ ସବୁ ପ୍ରକାର ଅସୁବିଧା ହେଉଛି, ବିଭ୍ରାଟ ହେଉଛି, ଏ ମଇଳା ଯେତେବେଳେ ଦୂର ହେବ ଭଗବାନ ଦୂର କରିବେ। ସୁତ ସତାମ ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ, ଆସ୍ତେ ଆସ୍ତେ ଯେତେବେଳେ ନଷ୍ଟ ହେବ, ନିତ୍ୟଂ ଭାଗବତ ସେବୟା ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର୍ଭବତୀ ନୈଷ୍ଠିକି, ଭଗବାନ ନିଷ୍ଠା ଉନ୍ନତି କରିବା, ନିଷ୍ଠା ସ୍ତରକୁ ଆସିବା, ତାପରେ ସବୁ ଆହୁରି ରହିଛି, ତଦା ରଜସ୍ତମ ଭାବା କାମ ଲୋଭାଦୟଶ୍ଚ ଯେ, ସେତେବେଳେ ଏଇ ଯେଉଁ ରଜତମ ଗୁଣ ସବୁ ରହିଛି ଯାହାର ଲକ୍ଷଣ ହେଉଛି କାମ ଲୋଭ ଇତ୍ୟାଦି, ଏସବୁ ନଷ୍ଟ ହେବ। ତଦା ରଜସ୍ତମ ଭାବା କାମ ଲୋଭାଦୟ ଚେତ ଏତେ ଅନାବିଧ୍ୟଂ ସ୍ଥିତଂ ସତ୍ୟ ପ୍ରସିଦ୍ଧତି, ସତ୍ୟଗୁଣକୁ ଆସିବ, ରଜଗୁଣ ତମ ଗୁଣରୁ ମୁକ୍ତ ହେବ, ସତ୍ୟଗୁଣକୁ ଆସିବ, ଏବଂ ପ୍ରସନ୍ନ ମନସୋ ଭଗବତ ଭକ୍ତି ଯୋଗତ ଭଗବତ ତତ୍ତ୍ୱ ବିଜ୍ଞାନ ମୁକ୍ତ ସଂଘର୍ଷ ଜାୟତେ। ଏହିଭଳି ଭାବରେ ଭଗବତ ତତ୍ତ୍ୱକୁ ସେମାନେ ବୁଝିପାରିବେ, ମୁକ୍ତ ହେବେ, ଏ ଗୁଣର ବନ୍ଧନରୁ ମୁକ୍ତ ହେବେ। ହିଦ୍ୟତେ ହୃଦୟ ଗ୍ରନ୍ଥି ଛିଦ୍ୟତେ ସର୍ବ ସଂଶୟା, ଏଇଠି ଆସିଲା ସଂଶୟ ଛେଦନ ହେବ। ହୃଦୟ ଗ୍ରନ୍ଥି ଯେଉଁ ରହିଛି, ଯେଉଁ ଆସକ୍ତି ରହିଛି, ଏଇଟା ନଷ୍ଟ ହୋଇଯିବ। ହିଦୟ ହୃଦୟ ଗ୍ରନ୍ଥି ଛିଦ୍ୟତେ ସର୍ବ ସଂଶୟା, ସେଠି ସଂଶୟ ସବୁ ଛେଦନ ହେବ। ସେ ସ୍ତରକୁ ନ ଆସିବା ପର୍ଯ୍ୟନ୍ତ ସଂଶୟ ରହିଥିବ, ଶାସ୍ତ୍ରରେ ମଧ୍ୟ ସନ୍ଦେହ ରହିଥିବ, ଗୁରୁ କଥାରେ ମଧ୍ୟ ସନ୍ଦେହ ରହିଥିବ। ତେଣୁ ଯାହା ବି ହଉ, ଆମେ ଗୋଟିଏ ପ୍ରଶ୍ନ କରିଦେଲେ ତାର ଉତ୍ତର ଚାଲିଲା, ଆଉ ଆମର ଚାଲିପାରିଲା ନାହିଁ ଭାଗବତ। ଯାହା ବି ହଉ, ତେଣୁ ଏଠି କୁହାଯାଉଛି, ଏଇଟା ସରିଲା ପରେ କଥା ସରିଲା, କଲା ମାନେ ପ୍ରଶ୍ନର ଉତ୍ତର ଚାଲିଗଲା, ଏ ଭାଗବତ ରହିଯିବ, ଆଉ ଗୋଟିଏ ଶ୍ଳୋକ କହିଦେବା। ତେଣୁ ଏଠି କୁହାଯାଉଛି ତା ମନ ମନସ୍କା ମତ୍ ପ୍ରାଣା, ଗୋପୀମାନଙ୍କ କଥା କୁହାଯାଉଛି, ସେମାନେ ଗୋପୀମାନେ ତା, ସେମାନେ କ'ଣ ମନ ମନସ୍କା, ମନରେ ସବୁବେଳେ ମୋତେ ଚିନ୍ତା କରୁଛନ୍ତି, ଏଇଟା କୁହାଗଲା ନା। ତା ମନ ମନସ୍କା ଗୋପୀନାଙ୍କ ବିଶେଷତଃ ସନ୍ଦେଶ କାରଣ ମାହ, ଗୋପୀମାନଙ୍କୁ ବିଶେଷ ବିଶେଷ ସନ୍ଦେଶ ଦିଆଯାଇଥିଲା। ପିତାମାତା ତ ଦୁଇ ଜଣ ଅଛନ୍ତି, ଗୋପୀମାନେ କୋଟି କୋଟି ଗୋପୀ ଅଛନ୍ତି, ତେଣୁ ଅନେକ ସନ୍ଦେଶ ଦିଆଯାଇଛି, ସେଥିପାଇଁ ତାଙ୍କ ପାଇଁ ବିଶେଷ ଭାବରେ ଏଇଟା କୁହାଯାଉଛି, ଗୋପୀମାନଙ୍କ କଥା କୁହାଯାଉଛି। ତାହା କହିଲେ ଗୋପୀମାନେ ଏମାନେ ମନ ମନସ୍କା ମୟେବ ସଂକଳ୍ପାତ୍ମକ ମନୋଯାସାଂ ତା, ମନ ମନସ୍କା କହିଲେ ସଂକଳ୍ପ, ମନର ଦୁଇଟି ରହିଛି କଥା, ଦୁଇଟି ସ୍ଥିତି ରହିଛି, ଗୋଟେ ସଂକଳ୍ପ ଗୋଟେ ବିକଳ୍ପ, ତେଣୁ ଏମାନେ କେବଳ ସଂକଳ୍ପ, ଏକମାତ୍ର କୃଷ୍ଣଙ୍କର ଶରଣ ଯିବି, ବିକଳ୍ପ ନାହିଁ, ନୋ ନୋ ଅଲ୍ଟରନେଟିଭ, ବିକଳ୍ପ ନାହିଁ। ତେଣୁ ମନ ମନସ୍କା ମତ୍ ପ୍ରାଣା, ମତ୍ ପ୍ରାଣର ଅର୍ଥ କ'ଣ, ମତ୍ ପ୍ରାଣ ଅର୍ଥ ଅହମେବ ପ୍ରାଣ ଯାସାଂ ତା, ମୁଁ ହେଉଛି ତାଙ୍କର ପ୍ରାଣ, ମୋ ବିନା ସେ ପ୍ରାଣ ତ୍ୟାଗ କରିଦେବେ, ଇଏ ହେଉଛି ମତ୍ ପ୍ରାଣ। ମଦତ୍ତେ ତ୍ୟକ୍ତ ଦେହିକା, ମୋ ପାଇଁ ସେ ଦେହକୁ ତ୍ୟକ୍ତ ଦେହିକା କହିଲେ ପତି ପୁତ୍ରା ଦେହ ଯାହା ବି ତାହା ତଥାଭୂତ ସତ୍ୟ। ପତି ପିତା ସବୁ ପତି ପୁତ୍ର ସମସ୍ତଙ୍କୁ ତ୍ୟାଗ କରିଦେଇଛନ୍ତି। ଆମର ଶ୍ରୀ ଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଏ ଯେଉଁ ଗୋପୀମାନେ ଭଗବାନ କୃଷ୍ଣଙ୍କର ପ୍ରେୟସୀ ଥିଲେ ତାଙ୍କର କିଛି ପୁତ୍ର ନଥିଲା, କିନ୍ତୁ ଯେଉଁ ପୁତ୍ର ବୋଲି କୁହାଯାଉଛି ତାଙ୍କର ଭଉଣୀର ପୁଅ ବା ଦେବରର ପୁଅ ଏଇଟାକୁ ପୁଅ ପୁଅ ବୋଲି କୁହାଯାଉଛି, ତାଙ୍କର କିଛି ପୁତ୍ର ନଥିଲା। ତେଣୁ ଇଏ ଯେଉଁ କୁହାଯାଉଛି ଏଇ ତ୍ୟକ୍ତ ଦୟିକା ଭଗବତ ଗୀତାରେ ଅଛି, ମୁଁ ଏସବୁ କହିଲା ଭିତରେ ତୁମେ ଅନୁମାନ ଚିନ୍ତା କରିବ କେଉଁଠି ଅଛି ଦୟିକା ତ୍ୟକ୍ତ ଦୟିକା ଭଗବତ ଗୀତାରେ କେଉଁଠି କୁହାଯାଇଛି ତ୍ୟକ୍ତ ଦୟିକା, ମୁଁ ଏଇଟା ପାଠ କରିବି କିନ୍ତୁ। ତେଣୁ ମନସା ମଦର୍ଥେ ତ୍ୟକ୍ତ ଦୟିକା ମନସା ମାମ୍ ଏବ ଦୈତଂ, ତେଣୁ ମୁଁ ତାଙ୍କର ଏକମାତ୍ର ପ୍ରିୟ ମା ଏବ ଦୈତମ ଆଉ କେହି ପ୍ରିୟ ନୁହନ୍ତି ତାଙ୍କର ପ୍ରେଷ୍ଠଂ ପ୍ରେଷ୍ଠଂ କହିଲେ ତତୋପି ପ୍ରିୟତମଂ ପ୍ରିୟଠାରୁ ଆହୁରି ଅଧିକ ପ୍ରିୟ ପ୍ରେଷ୍ଠ ଶବ୍ଦ ବ୍ୟବହାର କରାଗଲା। ଆତ୍ମାନମ୍ ତାଙ୍କ ନିଜର ଇତି ଗତାହା କହିଲେ ଜ୍ଞାତବତ୍ୟ ନିଶ୍ଚିନ୍ତବତ୍ୟ ଏଇଟା ନିଶ୍ଚିନ୍ତ କରିଛନ୍ତି ସିଏ। ମଦ ଅର୍ଥେ କହିଲେ ମନ ନିମିତ୍ତ ମଦ ଅର୍ଥେ ଯେଉଁମାନେ ତ୍ୟକ୍ତ ଲୋକଧର୍ମା ସବୁକିଛି ତ୍ୟାଗ କରିଦେଇଛନ୍ତି, ଲୋକଧର୍ମା ତ୍ୟାଗ କରିଦେଇଛନ୍ତି ତ୍ୟକ୍ତ ଲୋକଧର୍ମ ଏହା ମୂତ୍ର ସୁଖେ ତତ୍ ସାଧନାନି ଚ ଯେଇ ତାଦୃଶା ଭବନ୍ତି, ଏହା ମୂତ୍ର ଏ ଲୋକରେ ଏବଂ ପରଲୋକରେ ମଧ୍ୟ ତ୍ୟକ୍ତ ଲୋକଧର୍ମ ସବୁ ଲୋକଧର୍ମକୁ ତ୍ୟାଗ ଅନେକ ପ୍ରକାର ଧର୍ମ ରହିଛି, ଅନେକ ପ୍ରକାର ଧର୍ମ ଭଗବତ ଗୀତାରେ ଅନେକ ପ୍ରକାର ଧର୍ମ କଥା କୁହାଯାଇଛି। ସେଥିପାଇଁ ଅନ୍ତିମରେ କହିଲେ ସର୍ବଧର୍ମାନ ସମସ୍ତ ଧର୍ମକୁ ତ୍ୟାଗ କର ବୋଲି କହିଲେ, କାରଣ ଅନେକ ଧର୍ମ ଭଗବାନ କହିଲେ। ଆମର ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ ଗୋଟେ ଉଦାହରଣ ଦେଉଥିଲେ, ମୁଁ ଶୁଣୁଥିଲି, ଯେମିତି ଜଣେ ବ୍ୟକ୍ତି ମାଲିକ କହିବ ତା'ର ଚାକରକୁ କହିବ ତା ସେବକୁ କହିବ ଆରେ ପୁତ୍ର ପିଲା ଯାହା ତୁ ଆମକଟା ଆଣିବୁ, ତାପରେ କହିବେ ନା ନା ଶୁଣ ଶୁଣ ତୁ ଏଇଟା ଆଣିବୁନି ଏଇଟା ଆଣିବୁ, ହେବେ ନା ନା ଶୁଣ ଶୁଣ ତୁ ସେଇଟା ନାଇଁ ସେଇଟା ଆଣିବୁ, ଏଇଭଳି ଭାବରେ ସେ କେଉଁଟା ଆଣିବ ଅନ୍ତିମରେ ଯାହା କହିବେ ନା ନା ତୁ ସବୁ ତାଗେ ସେଇ ଏଇ ଗୋଟିକୁ ଆଣିବୁ ଲାଷ୍ଟ କହିଲେ ଏଇଟା ଗୋଟେ ଆଣିବୁ, ତେଣୁ ସେ ସେଇଟା ଆଣିବ ସେ ପୁରୁଣା ଜିନିଷକୁ ଆଣିବ ନାହିଁ ଯାହା କହିଥିଲେ ମାଲିକ, କିନ୍ତୁ ଭଗବାନ ସେଇଥିପାଇଁ ଲାଷ୍ଟକୁ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ସମସ୍ତ ଧର୍ମ ମୁଁ ଯେଉଁ କହିଲି ସମସ୍ତ ଧର୍ମ ମାନେ କ'ଣ ଭଗବାନ ନିଜେ କହିଲେ, ଭଗବତ ଗୀତା ହେଉଛି ଧର୍ମ ସମ୍ବାଦ ଅଷ୍ଟାଦଶରେ ଭଗବାନ କହିଲେ ଅଧ୍ୟୟ ଧର୍ମ ସମ୍ବାଦ ମହାବୟୋ, ଯେଉଁମାନେ କେବଳ ଅଧ୍ୟୟନ କରିବେ ତାକୁ ଅର୍ଥ ବୁଝିବା କଥା ଛାଡ଼ନ୍ତୁ, କେବଳ ଯେଉଁମାନେ ଅଧ୍ୟୟନ କରିବେ ସେଇ ହେଉଛି ଅଧ୍ୟୟନ ଭଗବତ ଗୀତା ହେଉଛି କ'ଣ ନା ଧର୍ମ ସମ୍ବାଦ ମହାବୟୋ, ଆମ ଦୁଇ ଜଣ ଭିତରେ ଧର୍ମ ସମ୍ବାଦ ଧର୍ମ କ'ଣ, ଅର୍ଜୁନ କହୁଛନ୍ତି ଏ ଧର୍ମ ଭଗବାନ କହୁଛନ୍ତି ନା ଏ ଧର୍ମ ନୁହଁ, ଯେମିତି ସେଇ ଅର୍ଜୁନ ଆସିଲେ ଅର୍ଜୁନ ଆସିଲେ ସେଇ ଭଗବାନ ଆସିଲେ ଶିଷ୍ୟ ରୂପରେ ଏବଂ ଅର୍ଜୁନ ଆସିଲେ ଗୁରୁ ରୂପରେ କଳିକାଳରେ, ଦ୍ୱାପର ଯୁଗରେ କୃଷ୍ଣ ଭଗବାନ ଅର୍ଜୁନକୁ ଜ୍ଞାନ ଦେଲେ କଳିଯୁଗରେ ଓଲଟା ହେଇଗଲା, ଭଗବାନ ଆସିଲେ ଶିଷ୍ୟ ରୂପରେ ଶିଷ୍ୟ ଆସିଲେ ଗୁରୁ ରୂପରେ କିଏ କିଏ ରାୟ ରାମାନନ୍ଦ ମହାପ୍ରଭୁ, ସେଠି ପଚାରିଲେ କ'ଣ ଧର୍ମ ନା ଏଇଟା ନା ନା ଏଇଟା ଧର୍ମ ନୁହଁ, ଏ ହୋ ଭାଇ ଆଗେ କହାର ଇଏ ଭାଇ ଇଏ ଧର୍ମ ନୁହଁ ଆଗ, ସେଠି ସେଇଠି ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଏଇସବୁ ଧର୍ମ ଏଇସବୁ ଧର୍ମ ଏଇସବୁ ଧର୍ମ ଏଇସବୁ ଧର୍ମ, ଅର୍ଜୁନ କହିଲେ ଇଏ ଅଧର୍ମ ନା ଇଏ ଧର୍ମ ନା ଇଏ ଅଧର୍ମ ନା ଇଏ ଧର୍ମ, ଏଇଭଳି ଭାବରେ ଚାଲିଲା। ତେଣୁ ଅନ୍ତିମରେ କହିଲେ ଶୁଣ ସର୍ବଧର୍ମାନ୍ ପରିତ୍ୟଜ୍ୟ ସବୁ ଧର୍ମକୁ ତ୍ୟାଗ କର ମୋର ଶରଣରେ ଯାଅ ଇଏ ହେଉଛି ଶ୍ରେଷ୍ଠ ଧର୍ମ, ସେଇ କଥା କୁହାଯାଉ ସେଇଟା ଲୋକଧର୍ମ, ଅନେକ ପ୍ରକାର ଧର୍ମ ରହିଛି। ତେଣୁ ତ୍ୟକ୍ତ ଲୋକଧର୍ମ ଏହା ଆମୂତ୍ର, ଏ ଜନ୍ମରେ ପରଜନ୍ମରେ ମଧ୍ୟ ସ୍ୱର୍ଗକୁ ଯିବା ପାଇଁ ରହିଛି ଇଚ୍ଛା ରହିଛି, ସେ ମଧ୍ୟ ଲୋକଧର୍ମ ସବୁକୁ ତ୍ୟାଗ କରି ତତ୍ ସାଧନାନି ଯେଇ ତାଦୃଶା ଭବନି, କେବଳ ଏକମାତ୍ର ଭଗବାନଙ୍କ ଶରଣରେ ଯିବା ସେଇଟା ହେଉଛି ଏକମାତ୍ର ସାଧନ। ଅହଂ ତାମ୍ ଅହଂ ମୁଁ ତାନ୍ କହିଲେ ସେଇ ଜନାନ୍ ବିଭର୍ମି, ସେଇ ବ୍ୟକ୍ତିମାନଙ୍କୁ ମୁଁ ପାଳନ କରେ, ବିଭର୍ମି ଅର୍ଥ ଶବ୍ଦ ହେଉଛି ଏଇଟା ପୋଷୟାମି ସମ୍ବର୍ଦ୍ଧାମି ସୁଖାମି ଇତ୍ୟର୍ଥ, ତାଙ୍କୁ ପୋଷଣ କରିବି, ଷଷ୍ଠ ସ୍କନ୍ଦରେ ଭାଗବତର ପୋଷଣ ତତ୍ତ୍ୱ ରହିଛି ପୋଷଣ କରିବେ, ଏବଂ ସମ୍ବର୍ଦ୍ଧାମି ତାଙ୍କର ସବୁକିଛି ଯାହା ସବୁ ଅଛି ବର୍ଦ୍ଧନ କରିବି, ସମ୍ବର୍ଦ୍ଧାମି ସମ୍ୟକ ରୂପରେ ବର୍ଦ୍ଧନ କରିବି, ଏବଂ ସୁଖୟାମି ତାଙ୍କୁ ସୁଖ ପ୍ରଦାନ କରିବି। ଏଇ ପ୍ରଶ୍ନ ପଚାରିଥିଲେ କେମିତି ଜଣେ ସୁଖ ପ୍ରାପ୍ତ ହେବ, ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବିଦୁର ପଚାରିଛନ୍ତି ଉଦ୍ଧବଙ୍କୁ, ଏ ସରି ମୈତ୍ରଙ୍କୁ, କେମିତି ଜଣେ ସୁଖ ପ୍ରାପ୍ତ, ସୁଖାୟ କର୍ମାଣି କରୁଥିଲେ ଲୋକେ, ବର୍ତ୍ତମାନ ମଧ୍ୟ ଲୋକ ସୁଖ ପାଇଁ ଚେଷ୍ଟା କରୁଛନ୍ତି, କେମିତି ଆମେ କ'ଣ ଦୁଃଖରୁ ଉଦ୍ଧାର ହେବୁ, କ'ଣ କରୋନାରୁ ଉଦ୍ଧାର ହେବୁ, କିନ୍ତୁ ହେଲେ ମଧ୍ୟ କରୋନା ମାଡ଼ି ବସୁଛି ତାକୁ ଯାଇକି, ସୁଖ ପାଇଁ ଚାହୁଁଛନ୍ତି, ସୁଖାୟ କର୍ମାଣି କରୁଥିଲେ ଲୋକେ, ଏଇଟା କର ସେଇଟା କର ସବୁ ସୁଖ ପାଇଁ କରୁଛନ୍ତି, କିନ୍ତୁ ନ ତେଇ ସୁଖଂ ବା ଅନ୍ୟ ଦୁପାରମଂ ବା ସେମାନେ ସୁଖପ୍ରାପ୍ତ ହୋଇପାରୁନାହାନ୍ତି ବା ଅନ୍ୟ ଦୁଃଖରୁ ମଧ୍ୟ ମୁକ୍ତି ହୋଇପାରୁନାହାନ୍ତି, ଅନ୍ୟ ଦୁପାରମ ବା ତେଣୁ ଏ ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏ ପ୍ରଶ୍ନଟି ପଚାରିଛନ୍ତି, ନା ଉପରମ୍ବା ତାହେଲେ ସୁଖାୟ କର୍ମାଣି କରୋତି ଲୋକେ ନ ତେଇ ସୁଖଂ ବା ଅନ୍ୟ ଦୁପାରମ୍ ବା ବିନ୍ଦତ ଭୂୟ ତତଏବ ଦୁଃଖମ୍, ବହୁତ ପ୍ରକାର ଚେଷ୍ଟା ହେଉଛି ସୁଖ ପାଇବା ପାଇଁ, ଦୁଃଖରୁ ନିବୃତ୍ତ ହେବା ପାଇଁ, କିନ୍ତୁ ତାଙ୍କର ସୁଖ ଦୁଃଖ ବଢ଼ି ବଢ଼ିକା ଯାଉଛି, ତତଏବ ଦୁଃଖମ୍ ଯଦତ୍ର ଯୁକ୍ତଂ ଭଗବାନ ବଦେନ, ପ୍ରଭୁ ମୋତେ କୁହନ୍ତୁ କେଉଁଭଳି ଭାବରେ ମୁଁ ଯୁକ୍ତ ହେଲେ ସୁଖ ପ୍ରାପ୍ତ ହେବି, ଏଇଠି ସୁଖ ଆମି, ମୁଁ ତାଙ୍କୁ ସୁଖ ଦେବି, ଆଉ କେହି ଦେଇପାରିବେ ନାହିଁ, ଯେଉଁମାନଙ୍କୁ ଦେବି, ଯେଉଁମାନେ ଏଇଭଳି ଭାବରେ ଅଛନ୍ତି ମୁଁ ତାଙ୍କୁ ତାନ୍ ବିଭର୍ମି, ମୁଁ ତାଙ୍କୁ କ'ଣ ତାଙ୍କୁ ବିଭର୍ମି, ଗୋଟିଏ ଶବ୍ଦରେ କହିଲେ ପାଳନ କରିବି ବା ଯାହା ବି ହଉ, ତାଙ୍କର ରକ୍ଷା କରିବି, ସୁରକ୍ଷା ଦେବି, ଏସବୁ ସବୁ କଥା, ତେଣୁ ଏଇଭଳି ଭାବରେ ଯେତେବେଳେ କୁହାଯାଉଛି ସନ୍ଦର୍ଭରେ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ଭାଷାରେ କହିଲେ ଯେ ମହିବ ସଂକଳ୍ପାତ୍ମକ ମନୋଜାସଙ୍କା, ଭଗବତ ଗୀତାର ଅନ୍ତିମରେ କହିଲେ ନା ମନ୍ମନା ଭବ, ଦୁଇଥର କହିଲେ ଏ ଶ୍ଳୋକଟି, ଆଚ୍ଛା ଏ ପ୍ରଶ୍ନ ଯେଉଁ ପଚାରିଲି ମଦର୍ ତେକ୍ତ ଦେଇକା ଯେଉଁ କୁହାଗଲା କୁଆଡ଼େ କୁଆଡ଼େ କୁହ ଯାଇଛି ଭଗବତ ଗୀତାରେ ଲାଷ୍ଟକୁ ପଚାରିବା, ଏଠି କୁହାହେଉଛି ମୟେବ ସଂକଳ୍ପାତ୍ମକ ମନୋଜାସଙ୍କା, ମନରେ ଦୁଇଟି କାର୍ଯ୍ୟ ରହିଛି, ଗୋଟେ ହେଉଛି ସଂକଳ୍ପ ବିକଳ୍ପ, ଆଉ ମଧ୍ୟ ତାର ତିନୋଟି କାର୍ଯ୍ୟ ରହିଛି, ମନର ଧର୍ମ ହେଉଛି ତିନୋଟି, କ'ଣ କ'ଣ ହଁ ଏଇଟା ତ କଲା, ତିନୋଟି ଧର୍ମ ରହିଛି ମନର, ଏଇଟା ଦୁଇଟା ହେଲା, ଗୋଟେ ଗ୍ରହଣ କରିବା କି ଛାଡ଼ିବା, ଏଇଟା କ'ଣ ଏଇଟା ତାର ଲକ୍ଷଣ ବା କ'ଣ ଏମିତି କୁହାଯିବ, ମନର ଧର୍ମ କ'ଣ, ମନଧର୍ମ କ'ଣ, ମନଧର୍ମ ହଁ ଚିନ୍ତା କରିବ, ଆଉ କ'ଣ କରିବ, ଦିସ୍ ଇଜ୍ ଦି ପ୍ରାକ୍ଟିସ୍ ଅଫ୍ ଟିଚିଂ, ଆମେ ପଢ଼ା ହଉଥିଲା ଆମେ ଇଏ କରୁନାହୁଁ, ସ୍କୋପ୍ ମିଳୁନି ବର୍ତ୍ତମାନ, ସ୍କୋପ୍ ଆସିଲା ବର୍ତ୍ତମାନ କହିବା ପାଇଁ, ମୁଁ ତ କହିଦେଲେ ଆପଣ ଏକାନ୍ତ ପୁଣି ସେକେଣ୍ଡ ବାହାରିଯିବ ବା କେତେଜଣ ମନେ ରଖିପାରନ୍ତି, କିନ୍ତୁ ଏଇଟା କହିଲେ ଆଉ ସବୁ ଭୁଲିବାର ନାହିଁ, ଏଇ ଯେଉଁ କଥା ଏଇଟା ହେଉଛି ଇଏ ଟିଚର୍ସ ଟ୍ରେନିଂ କୋର୍ସ, ଏଇଟା ଶିକ୍ଷା ଦିଆଯିବ ଏଇଭଳି ଭାବରେ, କ'ଣ ଚିନ୍ତା କରୁଛେ ଆଉ କ'ଣ କରୁଛେ ମନରେ, ହଁ ୱିଲିଂ ଇଚ୍ଛା କରୁଛେ, ତାପରେ କ'ଣ କରୁଛେ ମନରେ, ଅନୁଭବ କରୁଛେ, ଥିଙ୍କିଂ ଫିଲିଂ ୱିଲିଂ, ଏ ତିନୋଟି ହେଉଛି ମନର ଧର୍ମ, ଥିଙ୍କିଂ ଫିଲିଂ ୱିଲିଂ, ତିନୋଟି ଧର୍ମ ମନର ଧର୍ମ, ତେଣୁ ଆଉ ଭୁଲିବେ ନାହିଁ ଆପଣ, ଏ ହେଉଛି ଟିଚିଂ ଷ୍ଟାଇଲ, ଯାହା ବି ହଉ ତେଣୁ ଏଠି ଯେଉଁ କୁହାଗଲା ସଂକଳ୍ପାତ୍ମକ ଆଉ ବିକଳ୍ପ ନାହିଁ, କୃଷ୍ଣଙ୍କର ଶରଣରେ ଯିବି ନା ଆଉ କ'ଣ କାହା କାହାର ଶରଣରେ ଯିବି, ପ୍ରଭୁପାଦଙ୍କ ଶରଣରେ ଯିବି ନା ଆଉ କାହାର ଶରଣରେ ଯିବି, ଏଇ ଯେଉଁ ବିକଳ୍ପ ରହିଛି ଏଇସବୁ ନାହିଁ, ତାଙ୍କ ସଂକଳ୍ପାତ୍ମକ ମନ ତାଙ୍କର ମୟେବ ସଂକଳ୍ପାତ୍ମକ ମନ ଦାସାନ୍ତା ମନ ମନସ୍କା, ଇଏ ହେଉଛି ମନ ମନସ୍କା, ଅହମେବ ପ୍ରାଣ ଦାସାନ୍ତା ମତ୍ ପ୍ରାଣ, ଭଗବାନ ହେଉଛନ୍ତି ତାଙ୍କର ପ୍ରାଣ, ଭଗବାନ ଚାଲିଗଲେ ସେମାନେ ପ୍ରାଣ ରଖିପାରିବେ ନାହିଁ, ଯେମିତି ଆମେ କହିଥିଲେ କୁନ୍ତି ଦେବୀ ଯେତେବେଳେ ଶୁଣିଲେ ଭଗବାନ ନାହାନ୍ତି ଶରୀର ତ୍ୟାଗ କରିଦେଲେ, ଏ ଦଶମ ଦଶା ବିରହର ଦଶମ ଦଶା ଯେଉଁଟା ମୃତ୍ୟୁ ମୃତ୍ୟୁ ଆସିଯିବ ତାଙ୍କର, ଏବଂ ତ୍ୟକ୍ତା ଦେହିକା ତ୍ୟକ୍ତା ଦେହିକା କ'ଣ ଭଗବତ ଗୀତାରେ କେଉଁଠି କୁହାଗଲା, ମୁଁ କହିଦେବି ଆମେ ତ ଭୁଲିଯିବି ନହେଲେ, କେଉଁଠି କୁହାଗଲା, ପ୍ରଥମ ଅଧ୍ୟାୟରେ ଏ ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି, ନା ନା ପ୍ରଥମ ଅଧ୍ୟାୟରେ କୁହାଯାଇଛି, ଏଇଟା ଯଦିଓ ସଞ୍ଜୟ କହିଛନ୍ତି କିନ୍ତୁ ପ୍ରକୃତରେ ଦୁର୍ଯ୍ୟୋଧନ କହିଛନ୍ତି, ଏଇଟା ଯେତେବେଳେ ଆରମ୍ଭ ହେଲା ଯୁଦ୍ଧ ଆରମ୍ଭ ହେଲା ସେତେବେଳେ କ'ଣ ହେଲା କେମିତି କ'ଣ ସଞ୍ଜୟ ପଚାରିଲେ ନା ଦୁଷ୍ଟ୍ୱା ପାଣ୍ଡବାନିକଂ ବ୍ୟୁଢ଼ଂ ଦୁର୍ଯ୍ୟୋଧନ ସଦା ଆଚାର୍ଯ୍ୟ ଉପସଂଗମ ରାଜା ବଚନ ଅବ୍ରବୀତ, ପ୍ରଥମେ ରାଧା କହିଲେ, ରାଧା ନା ରାଧା କହିଲେ ଇଏ ଦୁର୍ଯ୍ୟୋଧନ କହିଲେ, ଯାଇକି ଗୁରୁଙ୍କୁ କହିଲେ, ଗୁରୁଙ୍କୁ କ'ଣ କହିଲେ ନା ଗୁରୁଙ୍କୁ ପ୍ରଥମେ କ'ଣ ଶାସନ କଲେ, ଦୁର୍ଯ୍ୟୋଧନ ଏବଂ ଅର୍ଜୁନଙ୍କ ଭିତରେ ତଫାତ୍ ହେଉଛି ଏଇଟା। ଅର୍ଜୁନ ପ୍ରଥମେ ଭଗବାନଙ୍କ ଶରଣରେ ଗଲେ, ପ୍ରଭୁ ମୁଁ ଆପଣଙ୍କ ଶରଣରେ ଯାଉଛି, ଆପଣ ମୋତେ ସାଧନ କରନ୍ତୁ, ଶାସନ କରନ୍ତୁ। କିନ୍ତୁ ଦୁର୍ଯ୍ୟୋଧନ ଯାଇ ପ୍ରଥମେ ଗୁରୁଙ୍କୁ ଶାସନ କରିଦେଲେ, କ'ଣ କଲେ ଶାସନ ଦେଇକା। କିନ୍ତୁ ଆଉ ଗୋଟେ ପ୍ରଶ୍ନ ଆସିଗଲା ବର୍ତ୍ତମାନ, କେମିତି ଦୁର୍ଯ୍ୟୋଧନ ଶାସନ କଲେ ଗୁରୁଙ୍କୁ? ସେ କହିଲେ ଦେଖ, ପଶ୍ୟତାଂ ପାଣ୍ଡୁପୁତ୍ରାଣାଂ ଆଚାର୍ଯ୍ୟଂ ମହତିଂ ଚଂ ବିଉଢଂ ଦ୍ରୁପଦ ପୁତ୍ରାଣାଂ ତବ ଶିଷ୍ୟଣ ଧୀମତା। ଦେଖନ୍ତୁ ଗୁରୁଦେବ, ଏମାନେ ସବୁ ରହିଛନ୍ତି, ପାଣ୍ଡବମାନେ ରହିଛନ୍ତି, ଏମାନେ ସବୁ ତବ ଶିଷ୍ୟଣ ଧୀମତା, ଦୃଷ୍ଟଦୁମ୍ନ ରହିଛି ଯେ କି ବୁଦ୍ଧିମାନ। ଇଏ ହେଉଛି ଇଣ୍ଡିଆ ଡିପ୍ଲୋମାସି, ଦୁର୍ଯ୍ୟୋଧନଙ୍କ ଡିପ୍ଲୋମାସି। ପର ମନରେ ଭାବ ହେଉଛି କ'ଣ, ତମେ ହେଉଛ ମୂର୍ଖ, ଅର୍ଜୁନ ଭଗବାନ କହିଲେ ତମେ ମୂର୍ଖ, କ'ଣ ପ୍ରଜ୍ଞା ବାଧାଂଶ ଭାଷ ସେ, ତମେ ବହୁତ ବିଦ୍ୱାନ ଭଳି କଥା କହୁଛ, କିନ୍ତୁ ଅଶୋଚ୍ୟାନ ଅନୁଶୋଚ ଅଷ୍ଟମ, ଯେଉଁଟା ସୂଚନା କରିବା କଥା ନୁହଁ ତମେ ସେଇଟା ସୂଚନା କରୁଛ, ତମେ ନମ୍ବର ୱାନ୍ ମୂର୍ଖ। ଦୁର୍ଯ୍ୟୋଧନ ଇଣ୍ଡାଇରେକ୍ଟଲି କହିଲେ ତମେ ନମ୍ବର ୱାନ୍ ମୂର୍ଖ, ତମର ଶିଷ୍ୟ ହେଉଛ ଧୀମତା, ତମେ ଜାଣିଛ ଏ ଦୃଷ୍ଟଦ୍ୟୁମ୍ନ ଆସିଛି ଦ୍ରୁପଦ ସେଟାକୁ ଯଜ୍ଞରୁ ତମେ ପ୍ରାପ୍ତ ହୋଇଛନ୍ତି ତମକୁ ହତ୍ୟା କରିବା ପାଇଁ, କିନ୍ତୁ ଜାଣିକି ମାନେ ତାଙ୍କୁ ଶିକ୍ଷା ଦେଲ, ଏଠି ତମର ଏ ତମର ବୁଦ୍ଧିହୀନ, ସେମାନେ ସେ ବୁଦ୍ଧିମାନ, ସେ ଧୀମତା, ଏ ଶବ୍ଦର ଅର୍ଥ ହେଉଛି ଏଇଟା। ଯାହା ହଉ, ଏଇଭଳି ଭାବରେ ମା ତ୍ୟକ୍ତ ଦେହିକା ପତି ପୁତ୍ର ପିତୃ ଶୟନ ଭୋଜନ ପାନ ଦୟପି ଯାଭିଙ୍କା, ସବୁକିଛି ତ୍ୟାଗ କରିଦେଇଛନ୍ତି। ପତି ପୁତ୍ର, ତାଙ୍କର ପୁତ୍ର ନଥିଲା, ଆମ ଶିଶୁ ରାଧାମୋହନ ସ୍ୱାମୀ ମହାରାଜ କହନ୍ତି ପୁତ୍ର ଅର୍ଥ ତାଙ୍କର ଅନ୍ୟ ଭଉଣୀର ପୁତ୍ର ବା ତାଙ୍କ ଭାଇଙ୍କର ପୁତ୍ର, ଏସବୁ ଯାହା ବି ହେଉ ଏଇଟା ପୁତ୍ର। ପିତୃ ତାଙ୍କ ପିତା, ଶୟନ ଭୋଜନ ପାନ ପାନ ଆଦି ଆଦି ମାନେ କେତେ ସବୁ ଯାହା ସବୁ ଆମର ରହିଛି ଶରୀର ଧର୍ମ ସବୁ ରହିଛି, ଅନେକ ଶରୀର ଧର୍ମ ରହିଛି, ସବୁକିଛି ସେ ତ୍ୟାଗ କରିଦେଇଥିଲେ। ଆଦି ବି ଯାହା ବି ତା ସିଏ ହେଉଛନ୍ତି ତ୍ୟକ୍ତ ଦେହିକା, ତତ୍ର ତତ୍ର ହେତୁ ତାର ସବୁ କାରଣ କ'ଣ ନା ମାମେବ ନ ତୁ ସ୍ୱ ସ୍ୱ ପତି ପତି ଅନ୍ୟ ଦୈତଂ ପ୍ରିୟଂ ମନସାଗତା ଜ୍ଞାନବତ୍ୟ। ମୁଁ ତାଙ୍କର ପ୍ରିୟ ନ, ନିଜ ନିଜର ପତିମାନେ ତାଙ୍କର ଏତେ ପ୍ରିୟ ନୁହନ୍ତି, ଦୈତ ନୁହନ୍ତି, ମନସାଗତା ମନରେ ମଧ୍ୟ ଚିନ୍ତା କରୁନାହାନ୍ତି, ଆଉ କାର୍ଯ୍ୟରେ କ'ଣ କରିବେ ମନରେ ଚିନ୍ତା କରୁନାହାନ୍ତି, ସବୁ କାର୍ଯ୍ୟ ସୂକ୍ଷ୍ମରେ ରହୁଛି, ମନରେ କାର୍ଯ୍ୟ ହେଉଛି, ମନରେ ସୂକ୍ଷ୍ମରେ ଚିନ୍ତା ହେଉଛି ତାପରେ କାର୍ଯ୍ୟ ହେଉଛି। ଯେଉଁ କାର୍ଯ୍ୟ କରୁଛେ ପ୍ରଥମେ ସୂକ୍ଷ୍ମ ଭାବରେ ମନରେ ଚିନ୍ତା କରୁଛେ, ତାପରେ ଯାଇକି ଶରୀର ଦ୍ୱାରା କାର୍ଯ୍ୟ କରାଯାଉଛି ସବୁ କଥା, ଏଇଟା ସୂକ୍ଷ୍ମ ନା। ତା'ଠାରୁ ଆହୁରି ସୂକ୍ଷ୍ମ ହେଉଛି ବୁଦ୍ଧି, ବୁଦ୍ଧିରୁ ଆସୁଛି ବୁଦ୍ଧି, ମନଠାରୁ ଆହୁରି ସୂକ୍ଷ୍ମ, ବୁଦ୍ଧିରୁ ସେ ବୁଦ୍ଧିଟା ଆସିଲା, ସେଇଟା ମନକୁ ହେଲା, ଟ୍ରାନ୍ସମିଟ୍ ହେଲା, ସେଇଟା ଆସିଲା ଇନ୍ଦ୍ରିୟମାନଙ୍କ ପାଖକୁ ଆସିଲା, ଇନ୍ଦ୍ରିୟମାନେ ସେସବୁ କାର୍ଯ୍ୟ କରିବେ, ଯେଉଁ କାର୍ଯ୍ୟ ଇନ୍ଦ୍ରିୟମାନଙ୍କ ଦ୍ୱାରା ହେବ ମନ ଦ୍ୱାରା ତା'ର ଖୁବ୍ ଶୀଘ୍ର ହୋଇଯିବ ସେଇଟା, କାରଣ ସେ ହେଉଛି ଆହୁରି ଉନ୍ନତର ସ୍ଥିତିରେ ଅଛି, ବୁଦ୍ଧିରେ ବୁଦ୍ଧି ଦ୍ୱାରା ତାଠୁ ଆହୁରି ଶୀଘ୍ର ହୋଇଯିବ, କାରଣ ସେ ଆହୁରି ଉନ୍ନତ ସ୍ଥିତିରେ ଅଛି। ଏବଂ ଆତ୍ମା କଥା ଆଉ କ'ଣ କହିବା, ତେଣୁ ଜ୍ଞାନବତ୍ୟ ନ କେବଳ ଦୈତମେବ, କେବଳ ମୁଁ ଯେ ତାଙ୍କର ପ୍ରିୟ ତା ନୁହଁ, ଅପିତୁ ପ୍ରେଷ୍ଠଂ ନ ଚ ପ୍ରିୟମେବ ପ୍ରେଷ୍ଠମେବ, ପ୍ରିୟ ଖାଲି ମୁଁ ତାଙ୍କ ତା ନୁହଁ, ପ୍ରେଷ୍ଠ କହିଲେ ପ୍ରିୟତମ, ନ ଚ ପ୍ରେଷ୍ଠମେବ ପ୍ରିୟତମ ଖାଲି ତା ନୁହଁ, କିନ୍ତୁ ଆତ୍ମାନଂ ତାଭି ରହମେବ ସ୍ୱ ସ୍ୱ ଜୀବାତ୍ମା ପରମାତ୍ମା ଚ ନିଶ୍ଚିତମ୍ ଇତ୍ୟର୍ଥ। ମୁଁ ତାଙ୍କର ସବୁକିଛି, ଆତ୍ମା ପରମାତ୍ମା ତାଙ୍କ ସବୁକିଛି, ଆତ୍ମାନଂ ତାଭି ଅହମେବ ସ୍ୱ ସ୍ୱ ଜୀବାତ୍ମା ପରମାତ୍ମା ଚ ନିଶ୍ଚିତ, ଅତି ଆହୁରି ଅତ୍ୟନ୍ତ ଘନିଷ୍ଠ ପ୍ରିୟ ଏଇଭଳି ଭାବରେ। ସ ଚ ଅହମ୍ ଅତ୍ର ମଥୁରା ମଥୁରାୟାମା ମଥୁରାୟାମ ଅତ ତାଭି ସ୍ୱ ସ୍ୱ ଦେହା ନିର୍ଗତାତ୍ମାନ ଏବ ମନ୍ୟତେ କେବଳଂ ମଧ୍ୟ ଯୋଗ ମାୟବ ଦୁସ୍ତର୍କେୟା ଶକ୍ତିଆ ଜୀବାନ୍ତେ ଇତି ଭାବ। ସେମାନେ ପ୍ରକୃତରେ ମୃତ୍ୟୁବରଣ କରିଯାଇଥାନ୍ତେ ଯଦି ଭଗବାନ ତାଙ୍କୁ ସେମାନେ ସବୁ ଛାଡ଼ିଯାଇଥିଲେ। ପ୍ରଶ୍ନ ଆସିବ ଯଦି ତ୍ୟକ୍ତ ଦେହିକା ଦେହ ଧର୍ମ ସବୁ ଛାଡ଼ିଦେଲେ କେମିତି ବଞ୍ଚିଲେ କେମିତି, ଏଇଠି କୁହାଯାଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଆଚାର୍ଯ୍ୟ ତାଙ୍କ ଟୀକାରେ କହୁଛନ୍ତି ରାଧାଗୋବିନ୍ଦ ମହାରାଜ ମଧ୍ୟ ସେଟା ତାଙ୍କର ଭାଷାରେ କହୁଥିଲେ, ତାଙ୍କର ଲେକ୍ଚର ମୁଁ ଶୁଣୁଥିଲି। ସେମାନେ ମୃତ୍ୟୁବରଣ କଲା ଭଳି ରହିଛନ୍ତି, କିନ୍ତୁ ଭଗବାନ ତାକୁ ସବୁ ତାଙ୍କ ପାଖରେ ରହିକି ତାଙ୍କ ପୁରା ସବୁ ବ୍ୟବସ୍ଥା କରୁଛନ୍ତି, ତାଙ୍କ ବସ୍ତ୍ର ପରିଧାନ କରିଦେଉଛନ୍ତି, ତାଙ୍କ ଖାଦ୍ୟ ଖୁଆଇ ଦେଉଛନ୍ତି, ସବୁ ସବୁ ତ ସେ ତ୍ୟାଗ କରିଦେଇଛନ୍ତି, ଜାଣିନାହାନ୍ତି କ'ଣ କରୁଛନ୍ତି ଆଉ, ପାଗଳ ଭଳି ରହିଛନ୍ତି ସେମାନେ। ଭଗବାନ ତାଙ୍କୁ ସବୁ ଜୀବନ ଦେଇଛନ୍ତି, ନହେଲେ ସେ ମୃତ୍ୟୁବରଣ କରିଯାଇଥାନ୍ତେ, ଏଭଳି ଅବସ୍ଥା ହେଇଥିଲା। ବିଶ୍ୱନାଥ ଚକୁରଟାକୁ ତାଙ୍କୁ କହୁଛନ୍ତି ସେ କଥା। ତେଣୁ ଦୁସ୍ତର୍କ୍ୟ ଏଇଟାକୁ ତର୍କରେ ଆମେ ବୁଝିପାରିବା ନାହିଁ। ସତ୍ୟା ଭଗବାନ ଏଇସବୁ ବ୍ୟବସ୍ଥା କରିଛନ୍ତି, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ନା କ'ଣ, ଏସାଂ ନିତ୍ୟଭୂତାନ ଯୋଗକ୍ଷେମଂ ବାହାମ୍ୟମ, ଯାହା ଅଛି ପ୍ରଦାନ କରିବେ, ଯାହା ନାହିଁ ତାହା ଦେବେ, ଯୋଗକ୍ଷେମଂ। ଏବଂ ବାହାମି କହିଲେ, ଦଦାମି କହିଲେ ନାହିଁ, ବାହାମି କହିଲେ ନିଜେ ମୁଣ୍ଡରେ ବୋଝେଇକିରି ଆଣିକି ଦେବେ ତୁମକୁ, ବାହାମି ବହନ ନିଜେ ବହନ କରିବେ, ପଠେଇବେ ନାହିଁ, ନିଜେ ବହନ କରିବେ। ତେଣୁ ଯେ ଅନ୍ୟ ବି ସାଧକ ଭକ୍ତା ଅପି, ଯେଉଁମାନେ ଅନ୍ୟମାନେ ସମସ୍ତେ ତ ଏଇ ସ୍ଥିତିରେ ନାହାନ୍ତି ନା, ଯେଉଁମାନେ ସାଧକ ଭକ୍ତ ତାଙ୍କ କଥା କ'ଣ କରିବା ନା, ଅପି ମନ ନିମିତ୍ତ ଲୋକ ଧର୍ମ ଆଦି ତ୍ୟଜନ୍ତି ତାହାନ ଅପି, ଯେଉଁମାନେ ସାଧକ ଭକ୍ତ ସେମାନେ ଇଏ ତ ନିତ୍ୟ ସିଦ୍ଧ, ଏମାନେ ସବୁ ତାଙ୍କର ବର୍ତ୍ତମାନ ବିଭିନ୍ନ ପ୍ରକାର ଗୋପୀମାନେ ଅଛନ୍ତି, ବିଭିନ୍ନ ପ୍ରକାର ସବୁ ରହିଛି, ଆମେ କହିଥିଲେ ରାସଲୀଳାରେ ସବୁ କହିଥିଲେ, କେତେ ପ୍ରକାର କିଏ ଋଷିଚରୀ, କିଏ ଦେବତାମାନଙ୍କୁ ସବୁ ଆସିଛନ୍ତି, କିଏ ନିତ୍ୟ ସିଦ୍ଧ ସବୁ ଆସିଛନ୍ତି, ଏଭଳି ଭାବରେ ଅନେକ ପ୍ରକାର ସବୁ ଥିଲେ, ଯେଉଁ ଗୋପୀମାନେ ଥିଲେ। ତେଣୁ ଯେଉଁମାନେ ସେମାନଙ୍କ ସହ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ଯେଉଁମାନେ ସାଧକ ସ୍ତରରେ ଅଛନ୍ତି, ସାଧକ ଭକ୍ତା ବି ମନ ନିମିତ୍ତ ଲୋକ ଧର୍ମ ଆଦି ତ୍ୟଜନ୍ତି, ସାଧକ ଭକ୍ତ ଜଣେ ମଧ୍ୟ ଯେଉଁ ବ୍ରହ୍ମଚାରୀମାନେ ସବୁ ଆସିଛନ୍ତି ଏଠିକି, ଏମାନେ ମଧ୍ୟ ସାଧକ ଭକ୍ତ, ସେ ସବୁ ଲୋକଧର୍ମକୁ ତ୍ୟାଗ କରିଦେଇଛନ୍ତି, ଲୋକଧର୍ମ ପିତା ମାତା ଭାଇ ଭଉଣୀ ସମସ୍ତଙ୍କୁ ତ୍ୟାଗ କରି ସେ ଆସିଛନ୍ତି, ଏମାନେ ସାଧକ ଭକ୍ତ। ତା ନ ବି ବିଭର୍ମି, ସେମାନେ ମଧ୍ୟ ମୁଁ ପାଳନ କରିବି, ଏଇ ତିନୋଟି ଜିନିଷ କରିବି, ବିଭର୍ମି କରି ତିନୋଟି ଜିନିଷ। ବିଭର୍ମି ଶବ୍ଦର ଅର୍ଥ ଏଠି କ'ଣ କୁହାଯାଇଛି, ଭରଣ ପୋଷଣ କରେ ବୋଲି କୁହାଯାଉଛି, କିନ୍ତୁ ତା'ର ପ୍ରକୃତ ଅର୍ଥ ହେଉଛି ତିନୋଟି ରହିଛି, ତିନୋଟି କଥା ରହିଛି। ତେଣୁ କିଂ ପୁନଃ ତା, ଆଉ ସେମାନଙ୍କ କଥା କ'ଣ କହିବା, ସାଧକ ଭକ୍ତମାନଙ୍କୁ ମୁଁ ବିଭର୍ମି, ଆଉ ସେମାନଙ୍କ କଥା ମୁଁ କ'ଣ କହିବି, ତା'ର ଅର୍ଥ ହେଉଛି ଏଇଟା। ତେଣୁ ଏଇସବୁଟି କହି ଆମେ କୋଶ୍ଚିନ୍ ଆନ୍ସର କରିବା। ଚାରି ନମ୍ବର୍ରେ ତ୍ରିକ୍ରମ ସନ୍ଦର୍ଭରେ କୁହାଯାଉଛି ଚ କାର ତ ବି, ଏଠି ଚ ଶବ୍ଦ ବ୍ୟବହାର କରାଯାଇଛି ନା, ମଦର୍ଥେ ମାମେବ ଦୈତ୍ୟ ପୃଷ୍ଠ ଯିଏ ତ୍ୟକ୍ତ ଲୋକଧର୍ମାସ ଚ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ଏଇ ଚ ଶବ୍ଦର ଅର୍ଥ କ୍ରମ ସନ୍ଦର୍ଭରେ ଜୀବ ଗୋସ୍ୱାମୀ କହୁଛନ୍ତି, କ'ଣ ଚ ଶବ୍ଦର ଅର୍ଥ, ଚ କାରାତ ତା ନପି, ଚ କାରାତ ଅର୍ଥ ହେଉଛି ତା ନପି, ସେମାନଙ୍କୁ ତା ନ କିମୁତ ତନ୍ ମନସ୍କା ଇତ୍ୟାଦି, ମୋ ପାଇଁ ଯିଏ ତ୍ୟାଗ କରିଦେଇଛି ତାଙ୍କୁ ମଧ୍ୟ ମୁଁ ଚ ଶବ୍ଦର ଅର୍ଥ ହେଉଛି ଏଇଟା। ଆଉ ଯେଉଁମାନେ ମନସ୍କା ଇତ୍ୟାଦିରେ ଅଛନ୍ତି ତାଙ୍କ କଥା ଆଉ କ'ଣ କହିବା। ସନାତନ ଗୋସ୍ୱାମୀ ଏଠି ଟିକାରେ କହୁଛନ୍ତି ମନ ମନସ୍କା ଇତ୍ୟାଦି ବିଶେଷଣ ତ୍ରୟଣ, ତିନୋଟି ବିଶେଷଣ ରହିଛି ଏଠି ମନ ମନସ୍କା, ଗୋପୀମାନଙ୍କର ତିନୋଟି ବିଶେଷଣ ଦିଆଯାଇଛି। କ'ଣ ଯଦ୍ବା ମମ ମନ ଯାସୁ ତା ମତ୍ଚିତା କର୍ଷଣୀ, ମତ୍ଚିତା କର୍ଷଣୀ କ'ଣ ଅର୍ଥ ହେଉଛି, ତିନୋଟି ବିଶେଷଣ ଗୋପୀମାନଙ୍କର କ'ଣ, ଯଦ୍ବା ମମ ମନ ଯାସୁ, ମୋର ମନ ଯାସୁ ତା ମତ୍ଚିତାକର୍ଷଣୀ, ମୋର ମନ ବା ମୋର ଚିତ୍ତକୁ ଆକର୍ଷଣ ସେ କରନ୍ତି, ଏଇଠୁ ଅର୍ଥ ହେଉଛି ଏଇଟା ମନ ମନସ୍କା ନା କ'ଣ, ଯଦ୍ବା ମମ ମନ ଯାସୁ ତା ମତ୍ଚିତାକର୍ଷଣୀ, ମୋର ଚିତ୍ତକୁ ସେ ଆକର୍ଷଣ କରନ୍ତି, ସେ ଏଭଳି ସ୍ଥିତିରେ ଥିଲେ, ମୋର ଚିତ୍ତକୁ ଆକର୍ଷଣ, ଭକ୍ତି ମଧ୍ୟ ସେ କଥା କୁହାଯାଇଛି, ଭକ୍ତିର ସାମ ସିନ୍ଧୁରେ ଭକ୍ତିର ଉଦାହରଣ ଦିଆଯାଇଛି, ଛଅଟି ରହିଛି ଭକ୍ତିର ଲକ୍ଷଣ, କ'ଣ କ'ଣ ତାଦେହରେ ଗୋଟିଏ ଲକ୍ଷଣ ହେଉଛି ଶ୍ରୀକୃଷ୍ଣ ଆକର୍ଷଣୀ ଚ ସା, କୃଷ୍ଣଙ୍କୁ ସେ ଆକର୍ଷଣ କରିବେ, ଭକ୍ତି ହେଉଛି ଏଭଳି ଭାବରେ। ତେଣୁ ଗୋପୀମାନେ ତାଙ୍କର ଚିତ୍ତକୁ ଆକର୍ଷଣ କରିବେ ଏତେ କ'ଣ ଅଛି, କିଞ୍ଚ ମତ୍ ପ୍ରାଣ, ମତ୍ ପ୍ରାଣ କହିଲେ ମା ଏବ ବ୍ରଜେନ୍ଦ୍ର ନନ୍ଦନ ରୂପମ ନତୃ ଶ୍ରୀ ନାରାୟଣ ରୂପମ ଶ୍ରୀ ବଳଦେବଂ ବା ମନସାଗତା, କେବଳ ବ୍ରଜେନ୍ଦ୍ର ନନ୍ଦନ ରୂପ, ସେଥିପାଇଁ ମହାପ୍ରଭୁ କହିଲେ आराध्य भगवान ब्रजेश तनय, किंतु न तो श्री नारायण रूप। गोपी मान जिते रासलीला भगवान अंतर्ध्यान हो गले, गोपी मान को भगवान परीक्षा करुले नारायण रूप से आविर्भाव हो गले, किंतु गोपी मैंने नमस्कार कर चलीगले, पचारे आम कृष्ण को देखी थी बोली पचार पलिगले। श्री बलदेव बा बलदेव से भाव कृष्ण भाई एत प्रिय ग्रहण करती ना, बलदेव बा मनसागता मनरे यही भाव प्रति रही आसक्ति जानती इत्यर्थ जद्वा अहं ब्रह्मादि ध्येयोपी अहं कहले अहं विभर्मी अहम अहम शब्द कहार उद्देश्य हूँ कौन तर भगवान भावनाटा मनर धारणाटा कौन अच्छी अहम शब्द जो कहले अहम शब्द अर्थ आम कह किंतु ये जो कहले अहम तार भाव भगवान भाव कौन अच्छी ना ये सनातन गोस्वामी भाव को कही अहम अर्थ हूँ अहम ब्रह्मादि ध्येयोपी मु किए कि ब्रह्म जी की धारण सब ध्यान करती मत ब्रह्मा ध्यान करती ब्रह्मादि ध्येयोपी विभर्मी मुझे सब विभर्मी ये करे भरण पोषण करे अंतर्धारयामी विभर्मी अर्थ शब्द ये दे सनातन गोस्वामी दे अंतर्धारयामी अंतर में धारण करे अंतर्धारयामी सदा चिंतयामी सब चिंता करे विभर्मी शब्द अर्थ से एक कहले सनातन गोस्वामी प्रति गोटे गोटे श्लोक अनेक गोटे गोटे शब्दर अनेक अर्थ रही अमरकोश से सब जानवे आम अथवा ननु तरी कुतोत्र पार्श्वे न आयती यदि प्रश्न हम ताल तुमको ये से भल पाते तुम पा कहीं आसुना तत्पार्श्व न आयती आप कहीं आसुना सी आकर कौन जो रही उद्धव मनरे भावना आसबना सनातन गोस्वामी से जान ले यहाँ लिखिले एत भल पाती बेसी बाट तो नुह बुर्ला संबलपुर मथुरा वृंदावन जहाँ बुला संबलपुर सी तो पलि आसा कथा कहीं आसिले ये प्रश्नटा आसव तेणु तत्राह से भगवान एक कथी कहले कहीं कहले तार कारण होता उद्धव मनरे भावनाटा आसूसी तेणु भगवान यहाँ कहले कौन ना मदर्थे आयासमी आयास्यमी मुझे मुझा कह मो कथ को मानवे स्वामी न मानले बेस्या कर गणी सीध महाप्रभु यहाँ कहले बल्लभाचार्य ना किए जो टीका देते भागवतम कहले सीध स्वामी भाष्य को न नहींकर मुझा लिखी महाप्रभु कहले यहाँ स्वामी ना मानले बेस्या कर गणी आम जब अथॉरिटी न मानवा तो वी आर प्रेस्टिट्यूट्स आम बेस्या यहाँ मुझे यहाँ महाप्रभु कौन शास्त्र कौन तेणु ये कहुच्छे मदर्थे आयास भगवान कहले ना आ पूर्व आम कही आयास से भगवान कहले आयास से मुसबी यही अर्डर दि जाए से पड़े जाते कि भगवान कहले आयास से मुसबी ये पड़े सी आसवे कौन हम पुणी घटना हम मदाज्ञा हेतु तत्रैव स्वच्छंद मत संगमार्थ बा मोर आज्ञा यहाँ तेणु स्वच्छंद भाव से किसी करेंगे ना तेणु हरिश्वरी ये गोटे कथा कहते आधि तदीय व्यपनेत अस्मिन् कोपी न कोपी शक्त तदहं कथम श्याम यदि उद्धव चिंता कर प्रभु तांकर मनर वेदना को मु कौन दूर करें कौन करी आधि तदीय व्यपने तो आपण को छड़ा आउ किए कर कोपी शक्त तदहं कथम से मुझे बराकाश विश्वनाथ कहे मुझे बड़ कथा गोटे अधम नैशास्तु चिंता से हृदिति यही भाव चिंता करना हृदय यह चिंता से सौम्य संबंधन कले ये कथा मुझे कहवाप भावुरी भूली जाइली ये हरिश्वरी कही सीटा सौम्य कहीं संबोधन कले सौम्य शब्द अर्थ कौन सोमरु आसु सौम्य सोम हो चंद्रदेव चंद्र के भगवद गीतार कौन कहले सोम उपरे पुष्णामी चौषधी सर्वा समूतार रसात्मक सोमर जो किरण रही भगवान वैज्ञानिक मैंने कहीदे से बाली माटी अच्छी कि ना यटा को आम विश्वास करदे प्रभुपाद शिष्य मैंने त्याग करदे
ପ୍ରଭୁପାଦ ଶାସ୍ତ୍ରର ତାଙ୍କ ବିଶ୍ୱାସ ଥିଲା। ବୈଜ୍ଞାନିକମାନେ ମଧ୍ୟ ବର୍ତ୍ତମାନ ଲେଖିଛନ୍ତି ସେମାନେ ଯାଇନାହାନ୍ତି ବୋଲି, ଦିସ୍ ଇଜ୍ ଏ ଫ୍ରଡ୍। ବୈଜ୍ଞାନିକମାନେ ଲେଖିଛନ୍ତି ସେଇଟା, ଆମର କିଏ ଆମର ଭକ୍ତି ଆମର ଭକ୍ତିଗୁରୁ ନାରାୟଣ ମହାରାଜ କଥା କହୁଥିଲେ ମୁଁ ଶୁଣୁଛି। ସେ ଯେଉଁ ବହି ଲେଖିଛନ୍ତି ସେଇଟା ସେ ପଢ଼ିଥିଲେ, ତା ଦେହରେ ଲେଖା ହେଇଛି ବୈଜ୍ଞାନିକମାନେ ଯେଉଁ କହିଥିଲେ ସେମାନେ ଯାଇଛନ୍ତି ବୋଲି, ସେ ସବୁ ଫଟୋ ଉଠାଇଛନ୍ତି, ଭିଡ଼ିଓକୁ ଉଠାଇଛନ୍ତି। ସେଠି କହିଲେ ବାୟୁ ନାହିଁ, ପବନ ନାହିଁ, ସେ ଯେଉଁ ପତାକା ମାରିଛନ୍ତି ଆମେରିକା ପତାକା ଫଟଫର ହେଇ ଉଡ଼ୁଛି। ଫରଫର ହେଇ କେମିତି ଉଡ଼ିଲା? ଏଠି ତ ପବନ ନାହିଁ, ଫରଫର ହେଇ କେମିତି ଉଡ଼ିଲା? ବୈଜ୍ଞାନିକମାନେ ଉତ୍ତର ଦେଇପାରୁନି, ଫ୍ରଡ୍ ତାଙ୍କର ରହିଛି। ଇଏ ଚିଟିଂ ମେଣ୍ଟାଲିଟି, ବୈଜ୍ଞାନିକମାନେ ମଧ୍ୟ ଚିଟିଂ କରୁଛନ୍ତି। ଆମେ କିନ୍ତୁ ସେଇଟାକୁ ଗ୍ରହଣ କରୁଛେ, ଯେଉଁଟା ମୁକ୍ତ ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୋନା ପାଠ ମୁକ୍ତ, ସେଇଟାକୁ ଆମେ ବିଶ୍ୱାସ କରୁନାହିଁ। ଇଏ ଆମର ହତଭାଗ୍ୟ, ଏଇଟା ଆମର ହତଭାଗ୍ୟ। ତେଣୁ ଏଇଠି କୁହାଯାଉଛି ସୌମ୍ୟ, ସୌମ୍ୟ ଶବ୍ଦର ଅର୍ଥ ହେଉଛି ଚନ୍ଦ୍ର, ସୋମରୁ ଆସୁଛି ସୌମ୍ୟ। ଚନ୍ଦ୍ର ଯେପରି ଶୀତଳ ଶୀତଳତା ପ୍ରଦାନ କରେ, ସେହିଭଳି ଭାବରେ ତୁମେ ଶୀତଳତା ପ୍ରଦାନ କରିବ। ଏଠି ସମ୍ବନ୍ଧୀୟ ସନ୍ଦେଶ ମଦାତ ସ୍ୱାମୀ ସହ, ଏ ଆମର ହରିଶୁରୀ ୟାକୁ ବୁଝିବା ବଡ଼ କଷ୍ଟ, ମହାରାଜ ଶୁଣିକିରି ମୁଁ ଏଇଟା କହିପାରୁଛି, ନହେଲେ ମୁଁ କହିପାରିନଥାନ୍ତି। ଏ ବହୁତ ସଂସ୍କୃତରେ ବହୁତ କଷ୍ଟ ସଂସ୍କୃତ ରହିଛି। ଦେଖନ୍ତୁ ଏହାର ପଢ଼ିଲେ ବହୁତ ସୁନ୍ଦର, ପଢ଼ିଦେବ ଯଦି ଜାଣିଯିବ ତାହେଲେ ବହୁତ ରସ ତା ଦେହରେ ରହିଛି। ଦେଖନ୍ତୁ ସୌମ୍ୟ ସମ୍ବନ୍ଧୀୟ ସନ୍ଦେଶ ମଦାତ ସ୍ୱାମୀ ସହ, ଏ ଅଳଙ୍କାର ସବୁ ରହିଛି ଏଥିରେ। ସ୍ୱାମୀ ସହ, ସ୍ୱାମୀ ସହ ଭଗବାନ ତାଙ୍କୁ କହୁ ସୌମ୍ୟ ସମ୍ବୋଧନ, ସୌମ୍ୟ ସମ୍ବୋଧନ କାହିଁ କଲେ ନା, ଉଦ୍ଧବଙ୍କର ମନରେ ଏହି ସନ୍ଦେହ ରହିଛି, ଧାରଣା ରହିଛି, ତେଣୁ ଏ ତାଙ୍କୁ ସୌମ୍ୟ ସମ୍ବୋଧନ କଲେ ତୁମେ ଶୀତଳତା ପ୍ରଦାନ କରିବ। ତାଙ୍କର ଯେଉଁ ଆଧି ରହିଛି, ତାଙ୍କର ଯେଉଁ ଅଗ୍ନି ରହିଛି, ଏଇଟାକୁ ତୁମେ ଶୀତଳତା ପ୍ରଦାନ କରିବ, ସେଇଥିପାଇଁ ସୌମ୍ୟ ଶବ୍ଦ ବ୍ୟବହାର କରାଗଲା। ତେଣୁ ଏଇଭଳି ଭାବରେ ଆମେ ଶ୍ଳୋକ ସବୁ କହିଲେ, ସାର୍ଙ୍କର ଗୋଟେ ପ୍ରଶ୍ନ ଥିଲା ମୁଁ କହିପାରେ, ମୋତେ କ୍ଷମା କରିବେ, ବର୍ତ୍ତମାନ କହିବା, କାରଣ ସେ ପ୍ରଶ୍ନର ଉତ୍ତର ହୋଇଗଲେ ସେଇଟା ରହିଯାଉଛି, ଆମେ ଏ କଥାକୁ ଆଗେଇ ପାରିବା ନାହିଁ। ଆପଣ ଥିଲା ଯେଉଁ ଚାରୋଟି ଯେଉଁ ଥିଲା, ହଁ ଶବ୍ଦ, ଏ ଭାଗବତ ଏକାଦଶ ଶ୍ଳୋକରେ ଶ୍ଳୋକଟି ଅଛି, ଶ୍ରୁତି ପ୍ରତ୍ୟକ୍ଷ ଐତିହ୍ୟ ଅନୁମାନ ପ୍ରମାଣ ସେ ଚତୁଷ୍ଟୟମ୍। ଏକାଦଶ ସ୍କନ୍ଧରେ ଉଦ୍ଧବଙ୍କୁ ଦେଉଛନ୍ତି ଭଗବାନ ଜ୍ଞାନ ଦେଉଛନ୍ତି, ଶ୍ରୁତି ପ୍ରତ୍ୟକ୍ଷ 29 ଅଧ୍ୟାୟ ନାକୁ ଅଧ୍ୟାୟରେ 19 ଅଧ୍ୟାୟରେ କ'ଣ ଏମିତି ରହିଛି ଗୋଟେ, ଶ୍ରୁତି ପ୍ରତ୍ୟକ୍ଷ ଐତିହ୍ୟ ଅନୁମାନ ପ୍ରମାଣ ସେ ଚତୁଷ୍ଟୟମ୍, ଏ ଚାରୋଟି ପ୍ରମାଣ ରହିଛି। ତେଣୁ ଏ ଚାରୋଟି ପ୍ରମାଣରୁ ଆଜ୍ଞା ଏଗାର ମୁଁ ସେଇଟା ଦେଖୁଛି, ଖୋଜୁଛି କେଉଁଠି ଆପଣ ପାଇଯିବେ, ଇଏରେ କ'ଣ ଆପଣଙ୍କର ମୋବାଇଲରେ ପାଇଯିବେ, ଶ୍ରୁତି ମାରିଦେଲେ ଆସିଯିବ, ଶ୍ରୁତି ପ୍ରତ୍ୟକ୍ଷ ପ୍ରତ୍ୟକ୍ଷ ଯାହା ଗୋଟେ ମାରିଦେଲେ ଆସିଯିବ, ଏ ପ୍ରମାଣ ସେ ଚତୁଷ୍ଟୟମ୍, ଏ ଚାରୋଟି ପ୍ରମାଣ ରହିଛି। ପ୍ରମାଣ ସେ ଅନବସ୍ଥାନାଥ, ଏସବୁ ସେଥିରେ ତା ଦେହରେ କିଛି କିଛି ତ୍ରୁଟି ରହିଛି, କିନ୍ତୁ ଶ୍ରୁତି ପ୍ରମାଣରେ କୌଣସି ତ୍ରୁଟି ନାହିଁ। ଶ୍ରୁତି ପ୍ରମାଣରେ ଇଏ ହେଉଛି, ଏଥିରେ କୌଣସି, ହଁ ଏଇଟା ହେଉଛି 11-19-17 ଶ୍ରୁତି ପ୍ରତ୍ୟକ୍ଷ ଐତିହ୍ୟ ଅନୁମାନ ଅନୁମାନ ଚତୁଷ୍ଟୟମ୍ ପ୍ରମାଣ ସେ ଅନବସ୍ଥାନାତ୍ ବିକଳ୍ପ ସ ବିରଜିତ। ତା ଦେହରେ ସବୁଥିରେ ଆମେ କିଛି କିଛି ତ୍ରୁଟି ପାଇବା, କିନ୍ତୁ ଶ୍ରୁତି ଶାସ୍ତ୍ର ଏଭଳି, ପ୍ରଭୁପାଦ ମହାରାଜ ଉଦାହରଣଟି ଦିଅନ୍ତି, କ'ଣ ଦିଅନ୍ତି ଉଦାହରଣ ଏହିପରେ ପ୍ରଭୁପାଦ ମହାରାଜ କହିଛନ୍ତି, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ହଁ ଜୀବେର ଅସ୍ଥି ବିଷ୍ଠା ଦୁଇ ଶଙ୍ଖ ଗୋମୟ ବେଦ ବାକ୍ୟେ ସେଇ ଦୁଇ ମହାପବିତ୍ର ହୁଏ, ଶ୍ରୁତି ବାକ୍ୟେ ସେଇ ଦୁଇ ମହାପବିତ୍ର ହୁଏ। ଗୋଟିଏ ସ୍ଥାନରେ ବେଦରେ କୁହାଯାଇଛି ଜୀବର ଅସ୍ଥି ହେଉଛି ଅପବିତ୍ର, ବା ଗୋଟେ ବିଷ୍ଠା ହେଉଛି ଅପବିତ୍ର, କିନ୍ତୁ ବେଦରେ ପୁଣି କୁହାଯାଉଛି ଶଙ୍ଖ ଏବଂ ଗୋମୟ ଏ ପବିତ୍ର, ଏ କଣ୍ଟ୍ରାଡିକ୍ସନ୍ ରହିଛି, କିନ୍ତୁ ଏଇଟାକୁ ସେ ମାନେ ଏଇଟା ହେଉଛି ଏକ୍ସେପ୍ସନ୍। ଏଇଭଳି ଭାବରେ ଏଇଟା ବୁଝିବାକୁ ପଡ଼ିବ, ସେଥିପାଇଁ କୁହାଯାଉଛି ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା, ଗୁରୁଙ୍କ ଠାରୁ ଏଇଟା ବୁଝିବା, ନହେଲେ ତ ଆମେ ଘବରା ହେଇଯିବା। ପ୍ରତ୍ୟକ୍ଷ ମାନେ ଆଖି ଦେଖୁଛେ, କାନରେ ଶୁଣୁଛେ, ନାସାରେ ଶୁଙ୍ଗୁଛେ, ଜିଭାରେ ଚାଖୁଛେ, ଏଇସବୁ ପ୍ରତ୍ୟକ୍ଷ ପ୍ରମାଣ, ଇନ୍ଦ୍ରମାନଙ୍କ ଦ୍ୱାରା ପ୍ରମାଣ, ପ୍ରତ୍ୟକ୍ଷ ପ୍ରମାଣ। ଭଗବାନ ହେଉଛନ୍ତି ଇନ୍ଦ୍ରମାନଙ୍କ ଉର୍ଦ୍ଧ୍ୱରେ ଅଧ୍ୟକ୍ଷଜ, ତାଙ୍କୁ ଆମେ ପ୍ରତ୍ୟକ୍ଷ ପ୍ରମାଣ କ'ଣ ଜାଣିବା? ଆଜ୍ଞା ଆଜ୍ଞା, ଶ୍ରୁତି ଆଉ ଶ୍ରୀ ଭଗବାନ ପାଖରୁ, ଅଶ୍ୱସିତ ମେତତ୍ ଋଦ୍ଭେଦ ଭଗବାନ ପାଖରେ ଶ୍ରୁତି ଆସୁଛି, ଶାସ୍ତ୍ର ଆସୁଛି। କେଉଁଟା? ହଁ, ପରମ୍ପରାରେ ଆସୁଛି, ପରମ୍ପରାରେ ଆସୁଛି। ହଁ, କିନ୍ତୁ ଏଇଟା ପ୍ରତ୍ୟେକ କ'ଣ, ଆମେ ନିଜେ ସେଇଟା ଇଏ କରୁନେ ନା, ଆମେ ଏଇଟା ଏଇଟା ରାଇଟ୍ ସୋର୍ସ ଆମେ ଶୁଣିବା, ସେଇ ଗୋଟା ଯେଉଁ ଯେଉଁ ରହିଛି ଆମର ଇନ୍ଦ୍ରିୟମାନେ ରହିଛନ୍ତି, ଅର୍ଥାତ୍ ଶ୍ରୀକୃଷ୍ଣ ନାମାଦି ନ ଭାବେ ଗ୍ରାହମ ଇନ୍ଦ୍ରିୟ ସେବନ କହି ଯିବା ଯେଉଁ ସ୍ୱୟଂ ସ୍ମୃତି ଅଧ ଭଗବାନ ତ ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ଫୁଣି କେମିତି ପ୍ରକାଶ ପାଉଛନ୍ତି ନା, ଆମେ ସେବା ମାଧ୍ୟମରେ ଆମେ କର୍ଣ୍ଣର ଯେଉଁ ଶୁଣୁଛେ କଥା, ସେଇ ଶାସ୍ତ୍ର କଥା ଶୁଣୁଛେ, କିନ୍ତୁ ଏଇଟା ରାଇଟ୍ ସୋର୍ସ ଆମେ ଯଦି ଶୁଣିବା ଟିଭିରୁ ଶୁଣିବା ସିଏ ଆମର ଗୁରୁ ହେବେ, ଦ୍ୟାଟ୍ ଇଜ୍ ନଟ୍ ଦ ରାଇଟ୍ ସୋର୍ସ, ଏଇଟା ଡିଫରେନ୍ସ। କର୍ଣ୍ଣ ମାଧ୍ୟମରେ ଶୁଣିବା କିନ୍ତୁ ଫ୍ରମ୍ ଦ ରାଇଟ୍ ସୋର୍ସ, ଶ୍ରୁତି ଶାସ୍ତ୍ରରୁ ଶୁଣିବା କଥା ଶୁଣିବା, କିନ୍ତୁ ଟିଭିରୁ ଯେଉଁ ଶୁଣିବା ସେଇଟାକୁ ଆମେ ବିଶ୍ୱାସ କରୁ, ଆମେ ଦେଖିଲେ ହଁ ଏଇଠି ହେଉଛି ସେୟା, ତାହେଲେ ସେଇଟାକୁ ବିଶ୍ୱାସ କରୁଛେ, ସେଇଠି ରହୁଛି ତ୍ରୁଟି ରହୁଛି, ଏଇଟା ସେ ଶ୍ରେଷ୍ଠ ପ୍ରମାଣ ନୁହଁ। ଯେମିତି ପ୍ରଭୁପାଦ ମହାରାଜ ସମସ୍ତେ ଦେଖିଲେ ଯାଇଥିଲେ ଚନ୍ଦ୍ରକୁ, କିନ୍ତୁ ଇଏ ଶ୍ରୁତି ପ୍ରମାଣ କହିଲେ ନା ଚନ୍ଦ୍ରରେ ରହିଛି ଯାହାଙ୍କର ଆଲୋକରେ ଏସବୁ ଶସ୍ୟ ସାବଦ ସବୁ ହେଉଛି, ଆଉ ସେଠି ବାଲିଗରଟା ରହିବ ପବନ ନାହିଁ, ସେତେବେଳେ କହିଥିଲେ 1969 ମସିହାରେ। ବର୍ତ୍ତମାନ ବୈଜ୍ଞାନିକମାନେ କହୁଛନ୍ତି ପ୍ରକୃତରେ ସେମାନେ ଯାଇନଥିଲେ, ଇସ୍ ଇଜ୍ ଏ ଫ୍ରଡ୍, ବୈଜ୍ଞାନିକମାନଙ୍କର ଫ୍ରଡ୍, ଆମେ ସେଇଟା ଗ୍ରହଣ କରୁଛୁ, ନ୍ୟୁଜ୍ ପେପର୍ ଯାହା କହୁଛି ଆମେ ସେଇଟା ଗୁରୁ ମାନିଲେ, ଶାସ୍ତ୍ର ଯାହା କହୁଛି ସେ ମିଥ୍ୟା କଥା ସବୁ କଳ୍ପନ କଳ୍ପନା, ଏଇ ଆମର ହେଉଛି ଦୁରବସ୍ଥା ହେଉଛି ଏଇଟା, ଦୁର୍ଭାଗ୍ୟ ହେଉଛି ଏଇଟା ଆମର। ଇତିହାସ ଯେଉଁ ରହିଛି ଐତିହାସିକାରମାନେ ମଧ୍ୟ ପରିବର୍ତ୍ତନ ହେଉଛି ସବୁ, ଏଇଟା ଏତିକି ହେଇଥିଲା ନା ନା ଏଇଟା ଏତିକି ହେଇଥିଲା, ଏଭଳି ଭାବରେ ଇତିହାସ, କିନ୍ତୁ ବୈଦିକ ଇତିହାସ ଏ ସ୍ଥିତି ପ୍ରମାଣରେ ଯିବ, ବେଦ ମଧ୍ୟ ମହାଭାରତ ମଧ୍ୟ ଇତିହାସ ବୋଲି କୁହାଯାଉଛି, ଏଇଟା ହେଉଛି ପ୍ରକୃତ ଇତିହାସ, ଏଥିରେ କୌଣସି ତ୍ରୁଟି ନାହିଁ। କିନ୍ତୁ ଅନ୍ୟ ଯେଉଁ ମଡ଼ର୍ନ ହିଷ୍ଟ୍ରି ଯେଉଁ ରହିଛି ଏଥିରେ ତ୍ରୁଟି ରହିଛି, ସେ ପରିବର୍ତ୍ତନ ହେଉଛି, ଯେଉଁଠି ପରିବର୍ତ୍ତନ ହେଉଛି ସେଇଟା ଠିକ୍ ନୁହଁ। ଆଜ୍ଞା, ଆ ବିଷୟରେ ଯଦି କୁହାଯିବ ଗୋଟେ କ୍ଲାସ୍ ହେବ, ଏଇଟାକୁ ଯଦି ଆଗକୁ ଯଦି ମାନେ ଆନାଲାଇଜ୍ କରାଯିବ ତ ତା ପାଇଁ ଗୋଟେ ଘଣ୍ଟା ଦରକାର, ତାକୁ ଆନାଲାଇଜ୍ କରିବାକୁ ପଡ଼ିବ। ତେଣୁ ଯାହା ହେଉ, ଆପଣ ଯେତିକି ପ୍ରଶ୍ନ ପଚାରିଲା ଆପଣ ଯେହେତୁ ଯୋଗ୍ୟତା ନାହିଁ, ଯଦି ଭଗବାନ ଭଗବାନ କହିଲେ ପ୍ରଶ୍ନ ସରିଲା କି? ପ୍ରଶ୍ନ ସରିଲେ ମୁଁ ଉତ୍ତର ଦେବି, ପ୍ରଶ୍ନ ସରିଲା ତ ନା ଅଛି, ସେଇଥିରେ ଭଗବତ ଗୀତାରେ ମଧ୍ୟ କୁହାଯାଇଛି, ତମେ ଏଇଟା ବୁଝିବା ପାଇଁ ହେଲେ ନିଜ ମନକୁ ବୁଝିବ ନାହିଁ, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ତେ ଜ୍ଞାନମ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଗୁରୁଙ୍କ ଠାରୁ ଏକଥା ବୁଝିବ, ତାର ଅର୍ଥ ଗୁରୁ କହିବେ ସେଇଟା କ'ଣ ହେଲା, ତା ମାନେ କାହିଁକି ସେଇଟା ଆମେ କହିବା, ତା ମାନେ କାହିଁକି ସେଇଟା ଆମେ ବୁଝିବା, ତା ମାନେ ଯାହା ଭଗବାନ କହିଛନ୍ତି ସେଇଟାକୁ ଆମେ ସେଇଟାକୁ କେମିତି ଜଷ୍ଟିଫାଏ କରିବା, ଏଇଟା ହେଉଛି କଥା। ଭଗବାନ ଏଇଟା କହିଛନ୍ତି ଆମେ କହୁନେ, ଭଗବାନ କହିଲେ ସ୍ୱାମୀ ନା ମାନିଲେ ବେଶ୍ୟା କରିବନି, ଆମେ ଅଥରିଟି ଯଦି ନ ମାନିବା ତାହେଲେ ବେଶ୍ୟା, ଏଇଟାକୁ କେମିତି ଆପଣ ଜଷ୍ଟିଫାଏ କରିବେ ସେଇଟା ଚିନ୍ତା କରନ୍ତୁ ଆପଣ। କିଏ? ହଁ, ତାମାନେ ଆମେ ଏଇଟା ଗ୍ରହଣ କରୁନେ ଆଉ କ'ଣ, ଆମେ ଏଇଟା ଗ୍ରହଣ କରୁନେ ଆଉ, କୋଉଟା ଗୁରୁ କିଏ, ଗୁରୁ ସଂଜ୍ଞା କ'ଣ, ଗୁରୁ ସଂଜ୍ଞା କ'ଣ, ହଁ ସେ ଗୁରୁ କୃଷ୍ଣ ତତ୍ତ୍ୱବେତ୍ତା, ସେ ସେୟା କରିବେ କି? କୃଷ୍ଣ ତତ୍ତ୍ୱବେତ୍ତା ଯିଏ ସେ ଜାଣିବେ, ଯଦି ଆମେ ସ୍ୱାମୀ ନ ମାନିଲେ ତାହେଲେ ବେଶ୍ୟା, ତତ୍ତ୍ୱବେତ୍ତା ଯିଏ ସେଇଟା ଜାଣିବେ, ଯିଏ ତତ୍ତ୍ୱବେତ୍ତା ନୁହଁ ସେଇଟା ବୁଝିପାରିବେ ନାହିଁ, ତାଙ୍କର ସନ୍ଦେହ ଆସିବ ଏଇଟା କେମିତି ହେଲା ସେଇଟା କେମିତି ହେଲା, ତତ୍ତ୍ୱବେତ୍ତା ହେବାକୁ ପଡ଼ିବ, କୋଚିତ କୋଟିଏ ଲୋକ ଭିତରେ ଜଣେ ତତ୍ତ୍ୱବିତ୍ ରହିଛନ୍ତି, ସବୁ ତତ୍ତ୍ୱଭ୍ରମ ଆମର ରହିଛି, ଏ ଗୋଟେ ଅନର୍ଥ, ଅନର୍ଥ ଆମର ଦୂର ହେଲାଣି କି? ଦୂର ହେଲାଣି ଆମର ଅନର୍ଥ? କ'ଣ କ'ଣ ସବୁ ଅନର୍ଥ ରହିଛି? ଅନର୍ଥ ରହିଛି, ଅନର୍ଥ ଦୂର ନ ହେବା ପର୍ଯ୍ୟନ୍ତ ତତ୍ତ୍ୱ ଜଣେ ତତ୍ତ୍ୱଭ୍ରମ ରହିଛି, ଗୋଟେ ଅନର୍ଥ ତତ୍ତ୍ୱଭ୍ରମ। ହଉ, ଧନ୍ୟବାଦ ଆପଣମାନଙ୍କୁ। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତବୃନ୍ଦ କି, ଦାୟୀ ଗୌର ପ୍ରମାନନ୍ଦୀ, ଜୟ ଶ୍ରୀ ପ୍ରଭୁପାଦ ମହାରାଜ।